वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
ओम भगवते वासुदेवाय हरे कृष्ण भागवत कथार तृतीय दिवस को आम स्वागत जनाऊ गत कथा विश्राम देते कथा आरंभ करवा कौटी आम कथा विश्राम देते ना जो रही ध्रुव महाराज परंपरारे पृथु महाराज बेण बेण महाराज एवं पृथु महाराज आसंग विषय कहले पृथ्वी को दोहन कर संक्षेप वर्णना कले तेणु से सनत कुमार आसिक उपदेश देते जोटा को अविद्या दूर कर भक्ति सामंत सुंदर ईश्वर प्रभु स्वामी कही तेणु से परंपरारे प्राचीन वरी पुत्र होंगे प्रचेता प्रचेता मान दस जन पुत्र जे कि तपस्या करने जा गोटे स्थान को जाते नारायण सर जोटी से शिवजी को दर्शन कले शिवजी उपदेश दे शिव रुद्र गीता कह जाए तेणु सी कहते स्वधर्म निष्ठ शत जन्म विपवान विरिंचितामेतीमृत भागवत अथ वैष्णव पदम जताहम विबुधा कलाते पूर्व कही सूचना देते कि जन ब्रह्मा पद प्राप्त हमारी श्लोक से शहे जन्म धरी जे निज स्वधर्म को पालन करेंगे से ब्रह्मा एवं तथा परंगीमा ठू अधिक हूँ शिवजी शिव पद प्राप्त हम ना से कि शिव लोक प्राप्त हे कि जन भगवान भक्त से ही जन्म रे भगवान प्राप्त है तेणु भक्तिर के महात्म्य रही जानवा भाव कही उपदेश कहले रुद्र गीता कहले ये गीता पाठ कर भगवान दर्शन कर भगवान आस उपस्थित हो गले तेणु भगवान जिते बर कह बर ग्रहण कर सी कह कौन बर आम नबू ये भौतिक जगत श्रेष्ठ बर कौन लोक मन को कह कौन तुम दरकार से कौन कह मत जन सर कहते आम कलिक जने भगवान देखा कौन तुम माग कौन भगवान जो मैंने देखी दर्शन कर मागवा ये हूँ आम महाप्रभु शिक्षा दे कौन भगवान मागवा तेणु से कहते ये सत्संग सत्संग के दुर्लभ से जानवा से कहते कौन ना तुलयाम लवेना भी न स्वर्ग न पुनर्भ्रम भगवत संगी संगे मर्त्याना कि मत आस ये सत्संग गोटे लव गोटे सेकेंड रु आहरी कम ता सहित ये स्वर्ग मत सामान ना एमती कि मुक्ति मत सामान ना तुम रवि ना अभिन स्वर्ग न पुनः भगवत संगी संघर्ष भगवान को जो मान संग कर भगवान को संगी तांकर जी आम संग कर भक्त मान संग कर भौतिक जगत आठ रु अधिक किसी आशीष ना श्रेष्ठ बर किसी ना तेणु भगवान उपदेश देख जमी गृहस्थ गृहस्थ सी गृहस्थ हे बहुत करेंगे ये सब कथ आस तेणु से कहते गृहेश आवश्यकता चाहिए पुंसा कुशल कर्मणाम न बंधाय गृहमता मदभाता जात मान न बंधाय गृहमता गृहस्थ मान कर्तव्य कौन तांकर पिता कही तुम संसार कर गृहस्थ हे बहुत करेंगे से कथा सब आस तेणु सी कहते गृहस्थ गृहस्थ कर्तव्य हूँ शुणुले कि भाव में स्वामी बाबू मनु जन आदर्श गृहस्थ थे भगवान जन विभूति से एक स्तरी दिव्य जुग भगवान कथार बीते तेणु भगवान मत से कहते गृहेश अभिषेता चाहिए गृह भीतर रही जो मैंने कुशल कर्मी କର୍ମର ରହସ୍ୟକୁ ଜାଣନ୍ତି ସେମାନେ ଭଗବାନ କଥାରେ ସମୟ ବିତେଇ ମଦବାର୍ତ୍ତା ଜାତ ଯାମାନ ନ ବନ୍ଧାଏ ଗୃହମତା ତେଣୁ ସେମାନେ ଗୃହରେ ବନ୍ଦୀ ହେଇକି ନାହାନ୍ତି ବୋଲି ବୁଝିବାକୁ ପଡିବ। ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ଏଭଳି ଭାବରେ ତାଙ୍କର ପିତା ପ୍ରାଚୀନ ବରି ସେ କର୍ମକାଣ୍ଡ ଧାରାରେ ବୈଦିକ କର୍ମକାଣ୍ଡ ଧାରାରେ ବହୁତ ଏକ୍ସପର୍ଟ ଥିଲେ ତେଣୁ ନାରଦ ମୁନି ମଧ୍ୟ ତାଙ୍କୁ ଉପଦେଶ ଦେଇଛନ୍ତି। ଦେଖେଇଦେଲ ଦେଖ ତମେ ଯୋଉ ଯଜ୍ଞରେ ଯୋଉ ପଶୁଙ୍କୁ ବଦ୍ଧ କରୁଛ ସେମାନେ ସବୁ ରହିଛନ୍ତି ତାଙ୍କୁ ଜୀବନ ଦାନ ଦେଇକି ଦେଖେଇଦେଲେ ସେମାନେ ସବୁ ଅପେକ୍ଷା କରି ରଖିଛ ତମକୁ ହତ୍ୟା କରିବେ। ତେଣୁ ତାଙ୍କୁ ଭକ୍ତିର ଉପଦେଶ ଦେଲେ। ବହୁତ ପ୍ରସିଦ୍ଧ ଶ୍ଲୋକ ରହିଛି ଚତୁର୍ଥ ଛନ୍ଦ 31 ଅଧ୍ୟାୟ ଅନ୍ତିମ ଅଧ୍ୟାୟ ହଉଛି ଏଇଟା ସେଥିରେ ସେ ଶ୍ଲୋକ ଯଥା ଚରମୂଳ ନିଶେଚନୀନା ପ୍ରାଣ ପହରା ଯତେନ୍ଦ୍ରିୟାଣାଂ ତଥୈବା ସର୍ବାହରଣ ମଚ୍ୟତେ। ଏ ବହୁତ ପ୍ରସିଦ୍ଧ ଶ୍ଲୋକ। ଯେଉଁଭଳି ଭାବେ ଲୋକମାନେ ଏଇଟା ଜାଣନ୍ତି ନାହିଁ, ସେମାନେ କହନ୍ତି ମାନବ ସେବା ହିଁ ମାଧବ ସେବା। ଶତକଡା 99 ଭାଗ ଲୋକ ଏଇଟା କହିବେ। ଆମର ଜଣେ ଓଡ଼ିଶାରେ ଜଣେ ଅଛନ୍ତି ସେଇ ସମୟରେ, ତାପରେ ଜଣାପଡ଼ିଲା ଏ ଭଣ୍ଡଗୁରୁ ବୋଲି, ସେଇ ସମୟରେ ସେ ଯୋଉ କଥା କହୁଥିଲେ ମୁଁ ସେଇ କଥାରୁ ଜାଣିଲି ଯେ ପ୍ରକୃତରେ ଏମାନେ ପ୍ରକୃତ ଗୁରୁ ନୁହଁ। ସେ ସେଇଟା କହୁଥିଲେ ମାନବ ସେବା ହିଁ ମାଧବ ସେବା। ଅଛନ୍ତି ଯୋଉମାନେ କହନ୍ତି ନର ନାରାୟଣ, ଏସବୁ କଥା ରହିଛି। କିନ୍ତୁ ଏଠି ଆମେ ଶୁଣୁଛେ ଇଏ ହଉଛି କଣ, ଇଏ ହଉଛି ତତ୍ଵ। ନାରଦ ମୁନି କହୁଛନ୍ତି ଯଥା ତରର ମୂଳ ନିଶେଚନେ, ଯେଉଁଭଳି ଭାବରେ ଗଛର ମୂଳରେ ଜଳ ଦେଲେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ତାର ଶାଖା ପ୍ରଶାଖା ଇତ୍ୟାଦି ଜଳ ପାଇବେ। ତେଣୁ ସେଇଭଳି ଭାବରେ ଜଣେ ପ୍ରଶ୍ନ ପଚାରିବ ନାରଦ ମୁନିଙ୍କୁ, ପ୍ରଭୁ ଗଛର ମୂଳରେ ପାଣି ଦେଇକି ଆମେ କେତେଜଣ ଦେଖୁଛେ ସକାଳେ ଯୋଉ ଆମେ ବୃନ୍ଦାଇ ଦେବୀ ତୁଳସୀ ଦେବା ପିଆଇ କେଶବ ସୂର୍ଯ୍ୟ କହିବାରେ ତୁଳସୀ ମୂଳରେ ପାଣି ଦଉଛନ୍ତି, ପୁଣି ପୁଣି ଅଗରେ ମଧ୍ୟ ପାଣି ଦଉଛନ୍ତି, ଡାଳରେ ମଧ୍ୟ ପାଣି ଦଉଛନ୍ତି। ତେଣୁ ଯଦି ସେଇଭଳି ଭାବେ ଜଣେ ପ୍ରଶ୍ନ ପଚାରିବ ତା ପର ଲାଇନ ଯୋଉ ରହିଛି ସେଥିରେ ସେ କହୁଛନ୍ତି ନା ଅନ୍ୟ ଦବା ଦରକାର ନାହିଁ। ଯେଉଁଭଳି ଭାବେ ପ୍ରାଣ ପହାର ଅଛ ଯତେନ୍ଦ୍ରିୟାଣାମ, ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ ଆମେ କଣ ମୁଖ ମାଧ୍ୟମରେ ଆମେ ପାକସ୍ଥଳକୁ ଯାଉଛେ, ଏବଂ ପାକସ୍ଥଳୀ ଗଲେ ଆମେ ସମସ୍ତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସେ ଖାଦ୍ୟ ପ୍ରାପ୍ତ ହେବେ। କିନ୍ତୁ ଯଦି ଆମେ ସ୍ୱତନ୍ତ୍ର ଭାବରେ ଖାଦ୍ୟକୁ ଆଖିରେ ଦବା ତାହେଲେ ଆଖି ଟିକେ ନଷ୍ଟ ହେଇଯିବ। ଏଭଳି ଭାବରେ କଥା ହେଉଛି। ସେଥିପାଇଁ ଆମର ଚେତନା ସଂଘ, ଆମର ସଂଘର ନାମ ହେଉଛି କୃଷ୍ଣ ଚେତନା ସଂଘ। ଯାହା ହଉ, ଆମେ ଗତକାଲି ପଞ୍ଚମ ସ୍କନ୍ଦ 10 ଅଧ୍ୟାୟ କଥା କହିବା କଥା, ଆମର ଗାଡି ବହୁତ ପଛେଇ ଚାଲିଛି, ଘଣ୍ଟାଟେ ଭିତରେ ଆମେ ଏତେ ଇଏ କରିପାରୁନୁ, କଭର କରିପାରୁନାହୁଁ। କିନ୍ତୁ ଯାହା ବି ହଉ, ବର୍ତ୍ତମାନ ପଞ୍ଚମ ସ୍କନ୍ଦ ଆମେ କହିଛେ, ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ହେଉଛି ଭଗବାନଙ୍କ 2 ଜଙ୍ଘ ପ୍ରଦେଶ, ଏବଂ ପଞ୍ଚମ ସ୍କନ୍ଦ ହଉଛି ଭଗବାନ ନାଭି। ଆମେ ଭଗବାନଙ୍କୁ ସବୁ ସଂଗଲାଭ କରୁଛେ ଭାଗବତ ମାଧ୍ୟମରେ। ପଞ୍ଚମ ସ୍କନ୍ଦରେ ଆସୁଛି ଉତ୍ତାନ ପାଦଙ୍କ ପରେ ଧ୍ରୁବଙ୍କ ପରେ ସ୍ୱାମୀ ମାନଙ୍କର ବଡ ପୁତ୍ର, ସେ ହଉଛନ୍ତି ପ୍ରିୟବ୍ରତ। ସିଏ ଆମେ କହିଥିଲେ ସେ ସନ୍ନ୍ୟାସ ନେଇଯାଇଥିଲେ, କିନ୍ତୁ ପିତାଙ୍କର ଅନୁରୋଧରେ ନାରଦ ମୁନି ତାଙ୍କର ଗୁରୁ ନାରଦ ମୁନି ମଧ୍ୟ ଆସି କହିଲେ, ବ୍ରହ୍ମା ମଧ୍ୟ ଆସି କହିଲେ, କହିଲେ ଦେଖ ତମେ ସନ୍ନ୍ୟାସ ରହିଲେ ମଧ୍ୟ ଯଦି ନିଜ ଇନ୍ଦ୍ରିୟକୁ ଜିତି ପାରିନାହଁ ତାହେଲେ ତମେ ଯୋଉଠି ରହିଲେ ମଧ୍ୟ ତମର ସେ ବିଭିନ୍ନ ଝାମଲା ସବୁ ଅସୁବିଧା ରହିଛି। ତେଣୁ ଗୋଟେ ପ୍ରସିଦ୍ଧ ଶ୍ଲୋକ ସେ କହିଛନ୍ତି, ଆମ ସମସ୍ତଙ୍କର 6 ପ୍ରଶ୍ନ ପତ୍ନୀ ଅଛି, 6 ପତ୍ନୀ ଅଛି, କିଏ କିଏ ସେମାନେ ନା ଏଇ ଯୋଉ ପଞ୍ଚ ଇନ୍ଦ୍ରିୟ ଏବଂ ମନ। ଏଭଳି ସୁନ୍ଦର ଶ୍ଲୋକ କହିଛନ୍ତି ବ୍ରହ୍ମା ତାଙ୍କର ଉପଦେଶରେ, ସେ କହୁଛନ୍ତି ପଞ୍ଚମ ସ୍କନ୍ଦରେ ସେ ଭୟଂ ପ୍ରମତ୍ୟ ବନିଷୁ ଅପି ସ୍ୟାତ୍ ଯତଃ ଆସ୍ତେ 66 ପତ୍ନ ଜିତେନ୍ଦ୍ରିୟ ସ୍ୟାତ୍ ରତେ ବୁଦ୍ଧସ୍ୟ ଗୃହାଶ୍ରମ କିଂ ନୁ କରୋତି ଅବଧ୍ୟମ। ଭୟଂ ପ୍ରମତ୍ୟ ଆମେ ଭୟରେ କରିକିରି କଣ କରିବା, ବନେକୁ ପଳେଇଯିବା, କିନ୍ତୁ ସେ 66 ପତ୍ନୀ ରହିଛନ୍ତି ଆମର 66 ପତ୍ନ ଜିତେନ୍ଦ୍ରିୟ ସେ ଆତ୍ମରତି ବୁଦ୍ଧସ୍ୟ, ଯେଉଁମାନେ ଜିତେନ୍ଦ୍ରିୟ ଯେଉଁମାନେ ଆତ୍ମରତି ରହିଛନ୍ତି ତାଙ୍କ ପାଇଁ ଗୃହାଶ୍ରମ କିଂ ମୁଁ କରନ୍ତି ଅବଧ୍ୟମ। ଗୃହାଶ୍ରମ ରହିଲେ ମଧ୍ୟ ତାଙ୍କର କଣ ଅସୁବିଧା ଅଛି, ଏଇଭଳି ଭାବରେ ଉପଦେଶ ଦେବାରୁ ପ୍ରିୟବ୍ରତ ପୁଣି ସଂସାର ଗ୍ରହଣ କଲେ। ଦୁଇଟି ପତ୍ନୀ ଗ୍ରହଣ କରିଛନ୍ତି, ଗୋଟିଏ ପତ୍ନୀଙ୍କର ତିନି ପୁତ୍ର ରହିଛନ୍ତି, ଯୋଉ ପୁତ୍ର ହଉଛନ୍ତି ତିନୋଟି ମନୁ ହେଇଛନ୍ତି, ଆମେ ଶୁଣିବା ସେ ମନୁ ମାନଙ୍କ ବିଷୟରେ। ତେଣୁ ଆଉ ଜଣେ ପତ୍ନୀଙ୍କ ଗର୍ଭରୁ ଆସିଛନ୍ତି ନାଭି ଆଗ୍ନିନ୍ଦ୍ର, ଆଗ୍ନିନ୍ଦ୍ରଙ୍କର ପୁତ୍ର ହଉଛନ୍ତି ନାଭି, ନାଭିଙ୍କ ପୁତ୍ର ହଉଛନ୍ତି ଋଷଭ ଦେବ, ଯିଏକି ଭଗବାନ ଜଣେ ଅବତା ପଞ୍ଚମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ ତାଙ୍କର ପ୍ରିୟ ଋଷଭ ଦେବ ବିବାହ କରିଥିଲେ ସ୍ୱର୍ଗରେ, ପୃଥିବୀରେ ରହିକରି ମଧ୍ୟ ସେ ସ୍ୱର୍ଗରେ ଯାଇକି ବିବାହ କରିଥିଲେ। ଏଇସବୁ କଥା ରହିଛି ଯେ କାହାକୁ ବିବାହ କରିଥିଲେ ନା, ତ୍ରିଲୋକର ଯେ ଅଧିପତି ଇନ୍ଦ୍ରଙ୍କର କନ୍ୟା ଜୟନ୍ତୀଙ୍କୁ ବିବାହ କରିଥିଲେ। ଏଇସବୁ କଥା ଅଛି। ଋଷଭ ଦେବଙ୍କର ଯୋଉ ଶକ୍ତି ରହିଛି ଦେଖିକିରି ଇନ୍ଦ୍ର ତାଙ୍କ ପ୍ରତି ଈର୍ଷାନ୍ୱିତ ହଉଥିଲେ, ତେଣୁ ସେ ବର୍ଷା ବନ୍ଦ କରିଦେଇଥିଲେ। କିନ୍ତୁ ଋଷଭ ଦେବ ତାଙ୍କର ଶକ୍ତି ମାଧ୍ୟମରେ ସୃଷ୍ଟି କଲେ, ବର୍ଷା ସୃଷ୍ଟି କଲେ। ଏ ବୈଜ୍ଞାନିକ ମାନଙ୍କ ପ୍ରତି ଗୋଟେ ଚ୍ୟାଲେଞ୍ଜ, ବୈଜ୍ଞାନିକ ମାନେ କରିପାରିବେ ବର୍ଷା ସୃଷ୍ଟି କରିପାରିବେ? ଭଗବାନ ସେଟା କରିବେ। ଭଗବାନ ଭଗବତ ଗୀତାରେ କହୁଛନ୍ତି ଏ ଚକ୍ର କରିଛନ୍ତି, କଣ ସେ ଚକ୍ର ନା, ଅନ୍ନାଦ ହୋଦି ଭୂତାନି ପର୍ଜନାଦନ ସମ୍ଭବ ଯଜ୍ଞାଦ ହୋଦି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଏ ଚକ୍ର ଆଉ ମନୁଷ୍ୟ ମାନଙ୍କର ଯୋଉ ଆବଶ୍ୟକତା ରହିଛି ଅନ୍ନ, ସେଟା କେମିତି ହଉଛି ନା ବୃଷ୍ଟି ମାଧ୍ୟମରେ, ବୃଷ୍ଟି କେମିତି ହଉଛି ନା ଯଜ୍ଞ ମାଧ୍ୟମରେ, ଯଜ୍ଞ କେମିତି ହଉଛି ନା ବେଦରେ, ସେସବୁ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି। ଯଜ୍ଞ କୋଉଠୁ ଆସୁଛନ୍ତି, ବେଦ କୋଉଠୁ ଆସୁଛନ୍ତି, ଭଗବାନ ବିଶ୍ୱାସରୁ ଆସୁଛନ୍ତି। ଏଇଭଳି ଭାବରେ ଚକ୍ର ସୃଷ୍ଟି କରିଛି, ଯେଉଁମାନେ ଏଇ ଚକ୍ରକୁ ଗ୍ରହଣ କରନ୍ତି ନାହିଁ ସେମାନେ ଇନ୍ଦ୍ରିୟରାମ, କିନ୍ତୁ ଯେଉଁମାନେ ଚକ୍ର ଅନୁସାରେ କାର୍ଯ୍ୟ କରନ୍ତି ସେମାନେ ହଉଛନ୍ତି ଆତ୍ମାରାମ। ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି। ତେଣୁ ଇନ୍ଦ୍ର ତାଙ୍କର କନ୍ୟାଙ୍କୁ ପ୍ରଦାନ କଲେ ଜୟନ୍ତୀ, ଜୟନ୍ତୀଙ୍କ ଠାରୁ ତାଙ୍କର ଶହେ ପୁତ୍ର ଯାହା ହେଇଛନ୍ତି, ଜ୍ୟେଷ୍ଠ ପୁତ୍ର ହଉଛନ୍ତି ଭରତ, ଏଭଳି ପ୍ରସିଦ୍ଧ ରାଜା ଯାହାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଲା ଭାରତ। ତା ପୂର୍ବରୁ ଦେଶର ନାମ ଥିଲା ଅଜନାଭ, ଅଜ କହିଲେ ଭଗବାନ, ନାଭ କହିଲେ ନାଭି। ତେଣୁ ଋଷଭ ଦେବ ଏବଂ ନାଭିଙ୍କ ନାମ ଅନୁସାରେ ଏ ଦେଶର ନାମ ଥିଲା ଅଜନାଭ ବର୍ଷ। ତେଣୁ ବର୍ତ୍ତମାନ ଭରତ ମହାରାଜ ଏଭଳି ଭାବରେ ପ୍ରିୟ ହେଇଯାଇଥିଲେ ସମଗ୍ର ପୃଥିବୀରେ, ତାଙ୍କର ନାମ ହେଲା ଭାରତ। ଏ ତାଙ୍କ ନାମ ଅନୁସାରେ ଦେଶର ନାମ ବଦଳି ଚେଞ୍ଜ କରାଗଲା ଭାରତ ବର୍ଷ। ତେଣୁ ସେ ସବୁ ଉପଦେଶ ଦେଇଛନ୍ତି, ଅନେକ ଉପଦେଶ ଦେଇଛନ୍ତି ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ। ଆମେ ଖାଲି ଗୋଟିଏ ଶ୍ଳୋକ କହିବା, ଗୋଟିଏ ଶ୍ଳୋକ ହଉଛି କଣ ନା, ଏକ ନମ୍ବର ଶ୍ଳୋକ, ନାୟଂ ଦେହୋ ଦେହ ଭାଜାନୁ ଲୋକେ କଷ୍ଟାନ୍ କାମାନ ହ୍ରତେ ବିଡ଼ୁଜାଞ୍ଜେ ତପୋ ଦିବ୍ୟଂ ପୁତ୍ରକା ଜୈନ ସତ୍ୟ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତ୍ୱାନନ୍ତ। ଅନନ୍ତ ସୁଖ ପ୍ରାପ୍ତ ହେବେ, ଭୌତିକ ଜଗତରେ କେହି ଦୁଃଖ ପାଇବା ପାଇଁ ଚେଷ୍ଟା କରୁନାହାନ୍ତି, ସମସ୍ତେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଦୁଃଖ ହିଁ ପାଉଛନ୍ତି। ଆମେ କହିଥିଲେ ତୃତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଏ ଶ୍ଳୋକଟି ରହିଛି, ବିଦୁର କହିଥିଲେ ସୁଖ କେମିତି ପାଇବା, ଭଗବାନ କହୁଛନ୍ତି ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ, କେମିତି ଅଧିକରୁ ଅଧିକ ଧନ ରୋଜଗାର କରିବା, ଏସବୁ କଥା ରହିଛି। କଷ୍ଟାନ୍ କାମ ନରହତେ ବିଡ଼ୁଭୁଜାଙ୍ଗେ, ବିଡ଼ୁଭୁଜା କହିଲେ ବିଷ୍ଠା ବୋଝି ସୁକର, ତା ପାଇଁ ଏଇଟା ଦରକାର ଉପଯୁକ୍ତ, ସକାଳୁଠୁ ଉଠିକି ରାତି ପର୍ଯ୍ୟନ୍ତ ସେ କୋଉଠି ମିଳିବ ବିଷ୍ଠା। କିନ୍ତୁ ମନୁଷ୍ୟ ଜନ୍ମ କଣ ପାଇଁ ଉଦ୍ଦିଷ୍ଟ ଯଦି ପୁତ୍ର ମାନେ କହିବେ, ସେ କହୁଛନ୍ତି କଣ ନା ତପ ଦିବ୍ୟମ, ଦିବ୍ୟ ତପସ୍ୟା କରିବା ପାଇଁ। ଦିବ୍ୟ ତପସ୍ୟା କହିଲେ ପ୍ରଭୁପାଦ ମହାରାଜ କହନ୍ତି ଏଇ ଚାରୋଟି ତପସ୍ୟା, ଆମେ ଯୋଉ ଦ୍ୟୁତଙ୍କୁ ପାୱନଙ୍କୁ ସ୍ତ୍ରୀଙ୍କୁ ସୁନା ଏ ଯୋଉ ରହିଛି ଅଧର୍ମରୁ ବିରତ ହେବା, ଏଇଟା ହଉଛି ତପସ୍ୟା କଳିଯୁଗରେ। ସକାଳୁ ଉଠିବା, ମଙ୍ଗଳ ଆଳତୀ ଆଟେଣ୍ଡ କରିବା, ଏ ଗୋଟେ ତପସ୍ୟା। ଏକାଦଶୀ ଉପବାସ କରିବା, ଏ ଗୋଟେ ତପସ୍ୟା। ଆମେ ଏତେ ବହୁତ କଠିନ ତପସ୍ୟା କରିବା ଦରକାର ନାହିଁ, ଏ ଦିବ୍ୟ ତପସ୍ୟା। ଏସବୁ ବହୁତ କଠିନ ତପସ୍ୟା କରିଥିଲେ ହିରଣ୍ୟକଶିପୁ, ଆମେ ତାଙ୍କ ବିଷୟରେ ଶୁଣିବା ଭାଗବତ ସପ୍ତମ ସ୍କନ୍ଧରେ କିଭଳି ଭଗବାନ ତାଙ୍କୁ ହତ୍ୟା କଲେ। ସେ ଯଦି ପ୍ରହ୍ଲାଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିନଥାନ୍ତେ ତାହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଥାନ୍ତି, ତାଙ୍କ ଶାସନ ଚାଲିଥାନ୍ତି। ଏଭଳି ଭାବରେ ସେ ଭର ପ୍ରାପ୍ତ ହେଇଥିଲେ ବ୍ରହ୍ମାଙ୍କ ଠାରୁ, ଆମେ ଶୁଣିବା ସପ୍ତମ ସ୍କନ୍ଧରେ ଏସବୁ କଥା ରହିଛି। ତେଣୁ ଏଇ ଯୋଉ ରହିଛି ଦିବ୍ୟ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ, ଦିବ୍ୟ ତପସ୍ୟା କଣ ପ୍ରଭୁପାଦ ମହାରାଜ ସେସବୁ ବ୍ୟବସ୍ଥା କରିଛନ୍ତି। ଦିବ୍ୟ ତପସ୍ୟା ଯୋଉମାନେ ଭଗବାନ କୃଷ୍ଣ ଚେତନାସନ ଗ୍ରହଣ କରୁଛନ୍ତି ସେମାନେ ଦିବ୍ୟ ତପସ୍ୟା ତାଙ୍କର ଚାଲିଛି, ଏଇ ଭାଗବତ କଥା କହିବେ ଏଇ ମଧ୍ୟ ଗୋଟେ ତପସ୍ୟା। ଅଳ୍ପ ତପସ୍ୟାକାରୀ ଆମେ ଶୁଣୁଥିଲେ, ଅଳ୍ପ ତପସ୍ୟାକାରୀ ଏସବୁ ପଥରେ ପ୍ରତୀକ ହେବେ ନାହିଁ, ସେମାନେ ଘୁଙ୍ଗୁଡ଼ି ମାରିବେ। ଆମେ ସକାଳେ ସାଢେ ଚାରିଟା ବେଳେ ଯେତେବେଳେ ମଙ୍ଗଳ ଆଳତୀ କରୁଛେ ସେମାନେ ଘୁଙ୍ଗୁଡ଼ି ମାରୁଛନ୍ତି, ଏ ତପସ୍ୟା ସେଭଳି ଭାବେ ଭାଗବତ କଥା ଯେତେବେଳେ ଆମେ କହୁଛେ ସେତେବେଳେ ସେମାନେ ମୋତେ ଘୁଙ୍ଗୁଡ଼ି ମାରୁଛନ୍ତି ବା ଅନ୍ୟ କଥା ଫିଲ୍ମ ଫିଲ୍ମ ଦେଖୁଛନ୍ତି ବା ନ୍ୟୁଜ୍ ଫ୍ୟୁଜ୍ ଦେଖୁଛନ୍ତି କଣ ହେଲା ନ୍ୟୁଜ୍ କଣ ହେଲା ନହେଲେ ପୃଥିବୀ ଆସିଯିବ ସେ ନ୍ୟୁଜ୍ ନ ଶୁଣିଲେ ତେଣୁ ଏଇଭଳି ଭାବରେ ଯୋଉ କଥା ରହିଛି ଇଏ ତପସ୍ୟା ତପସ୍ୟା କଲେ କଣ ହବ ନା ପୁତ୍ର କା ଜୀବନ ସତ୍ୟ ଶୁଦ୍ଧି ଆମର ହୃଦୟ ଶୁଦ୍ଧି ହବ ହୃଦୟ ଶୁଦ୍ଧି ହେଲେ କଣ ହବ ନା ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଆନନ୍ଦ ଅନନ୍ତ ସୁଖ ପ୍ରାପ୍ତ ହବା ଆମେ ସବୁଦିନ ସକାଳେ ସେଟା କହୁଛେ ଆନନ୍ଦ ବୁଦ୍ଧି ବର୍ଦ୍ଧନ ଭଗବାନଙ୍କର ସହିତ ଯୁକ୍ତ ହେଲେ ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ଇଏ ଗୋଟେ ତପସ୍ୟା ଆ ଦ୍ଵାରା ଆମର ହୃଦୟ ଶୁଦ୍ଧି ହବ ଏବଂ ଆନନ୍ଦ ପ୍ରାପ୍ତ ହେବା ଯୋଉଟା ଶେଷ ହବ ନାହିଁ ଏଇଭଳି ଭାବରେ ସବୁ ଜ୍ଞାନ ପ୍ରଦାନ କରିଥିଲେ ତାଙ୍କର ପୁତ୍ର ଜ୍ୟେଷ୍ଠ ପୁତ୍ର ଭରତ ମହାରାଜ ଭରତ ମହାରାଜ ତାଙ୍କ ପିତାଙ୍କ ପରେ ସେ ରାଜ୍ୟ ଶାସନ କଲେ ଯାହାକି କୋଟିଏ ବର୍ଷ କାଳ ରାଜ୍ୟ ଶାସନ କଲେ ଭରତ ମହାରାଜ କିନ୍ତୁ ଯୁବକ ଯୁବକ ଅବସ୍ଥାରେ ସେ ସଂସାର ତ୍ୟାଗ କରିଦେଇଥିଲେ ଭଣୁକୁ ଆସିଗଲେ ଭଗବାନ ଭଜନ କରିବା ପାଇଁ କିନ୍ତୁ ଭଗବାନ ଭଜନ କରୁଥିଲା ବେଳେ ଗୋଟେ ହରିଣ ପ୍ରତି ଆକର୍ଷତୀ ଆସିଗଲା ହରିଣଟି ଯେତେବେଳେ ତପସ୍ୟା କରୁଛି ସନ୍ଧ୍ୟାବେଳେ ଗାୟତ୍ରୀ କରୁଛନ୍ତି ସେଇ ସମୟରେ ଗୋଟେ ହରିର ଗୋଟେ ହରି କହିଲେ ସିଂହର ଗର୍ଜନ ଶୁଣିଲେ ଯୋଉ ଗର୍ଜନ ଶୁଣିଲେ ଭରତ ମହାରାଜଙ୍କର କୌଣସି ଭୟ ଆସିଲା ନାହିଁ କିନ୍ତୁ ଜଣେ ହରିଣ ସେଠି ପାଣି ପିଉଥିଲା ସେ ନଦୀରେ ଗଣ୍ଡୁକି ନଦୀରେ ପାଣି ପିଉଥିଲା ବେଳେ ସେ ଭୟରେ ଡେଇଁ ପଡ଼ିଲା ଜଳକୁ ଅନ୍ତଃସତ୍ତ୍ୱା ଥିଲା ତାର ଗର୍ଭରେ ସନ୍ତାନ ଥିଲେ ସେ ସନ୍ତାନଟି ଯାହା ଦେଇ ପଡ଼ିଲା ଏବଂ ସେ ମୃତ୍ୟୁବରଣ କଲା ସେ ମା ଏବଂ ଏ ସନ୍ତାନଟି କଣ କରିବେ ବର୍ତ୍ତମାନ ଭରତ ମହାରାଜ ତାଙ୍କୁ ଉଦ୍ଧାର କଲେ ଉଦ୍ଧାର କରି ତାଙ୍କୁ ପାଳନ କଲେ ଏଭଳି ଭାବରେ ପାଳନ କରିକି ରହିଗଲେ ଯେ ଆସକ୍ତି ଆସିଗଲା ତେଣୁ ମୃତ୍ୟୁ ସମୟରେ ତା ବିଷୟରେ ଚିନ୍ତା କରି ମୃତ୍ୟୁବରଣ କଲେ ତେଣୁ ପର ଜନ୍ମରେ ସେ ହେଲେ ଗୋଟେ ହରିଣ ହେଇକି ଜନ୍ମ ହେଲେ ତେଣୁ ହରିଣ ହେଇକି ଜନ୍ମ ହେଇକି କିନ୍ତୁ ତାଙ୍କର ପୂର୍ବ ଜନ୍ମର ସବୁ ଥିଲା ପୂର୍ବ ଜନ୍ମର ସ୍ମୃତି ଥିଲା ଭଗବାନ ଭଗବତ ନିକିତାରେ କହୁଛନ୍ତି ସ୍ୱଳ୍ପ ପିଏସ ଧର୍ମ ସତ୍ରା ଏତେ ମହତ ଭୟାତ ଅତି ଜଣେ ଅତି ଅଳ୍ପ ଜଣେ ଯଦି ଏଇ ଭଗବାନଙ୍କର ଭକ୍ତିର ଆଚରଣ କରୁଛନ୍ତି ସେ ବହୁତ ବଡ ଭୟରୁ ମୁକ୍ତ କରିବ ତାଙ୍କୁ ତେଣୁ ସେ ତାଙ୍କର ଯୋଉ ତାଙ୍କ ସୋସାଇଟିରେ ମୃଗ ସୋସାଇଟି ସେ ରହୁନଥିଲେ ସେ ଯୋଉ ପୂର୍ବ ଆଶ୍ରମ ରହିଥିଲେ ପୁଲସ୍ତ ପୁଲ ଆଶ୍ରମ ରହିଥିଲେ ସେଇଠି ରହିକିରି ରହିଥିଲେ କିନ୍ତୁ ଭଗବାନ ଭଜନ କରିପାରୁନଥିଲେ ସେଇଭଳି ଆମର ମନୁଷ୍ୟ ଜନ୍ମ ଗୋଟେ ସୁଯୋଗ ଆମକୁ ଦିଆଯାଇଛି ଭଗବାନ ଭଜନ କରିବା ପାଇଁ ଭଗବାନଙ୍କର ନାମ କୀର୍ତ୍ତନ କରୁଛେ ଭଗବାନ ପ୍ରସାଦ ସେବନ କରୁଛେ ଭଗବାନ କଥା ଶ୍ରବଣ କରୁଛେ ଏସବୁ ମନୁଷ୍ୟ ଜନ୍ମରେ ଆମକୁ ମିଳିଛି ସେ ସୁଯୋଗ କିନ୍ତୁ ସେ ପ୍ରାପ୍ତ ହେଇପାରୁନି ଛଟପଟ ହଉଥିଲେ ତେଣୁ ଜଳ ଭିତରେ ପ୍ରବେଶ କରିକିରି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ପ୍ରାର୍ଥନା କରିକିରି ସେ ଶରୀର ତ୍ୟାଗ କରିଦେଲେ ତା ପର ଜନ୍ମରେ ସେ ଜଣେ ବ୍ରାହ୍ମଣ ହେଲେ ବ୍ରାହ୍ମଣ ବ୍ରାହ୍ମଣ ପୁତ୍ର ହେଲେ ବ୍ରାହ୍ମଣ ପୁତ୍ର ହେଇକିରି ଜଡ ଭାରତ ତାଙ୍କୁ ସବୁ ଜାଣୁଛନ୍ତି ସବୁ ଶୁଣୁଛନ୍ତି ସବୁ କହିପାରିବେ କିନ୍ତୁ ଜଡ ହିଁ ରହିଲେ କାହିଁକି ନା ଯଦି ତାଙ୍କର କଥା ପ୍ରକାଶ କରିବେ ଏ ମୌନ ମୌନଟା ବହୁତ ରହିଛି ଭଗବତ ଗୀତା ଦ୍ଵାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଇଏ ଗୋଟେ ମନର ତପସ୍ୟା ମୌନ ମହାତ୍ମା ବିନିଗ୍ରହ ଭଗ ମନ ପ୍ରସାଦ ଏଇସବୁ ମନର ତପସ୍ୟା ସବୁ ରହିଛି ଭାବ ଯୋଉ ରହିଛି ଏଇଭଳି ଭାବରେ କିଛି କହୁନଥିଲେ ଗୁଙ୍ଗା ସେମିତି ଭାବୁଥିଲେ ଗୁଙ୍ଗାଟା ଜଡ ଜଡ ଭରତ କିନ୍ତୁ ସେ ହଉଛି ମା ଭାଗବତ ତେଣୁ ଏଇଭଳି ଭାବରେ ତାଙ୍କ ପିତା ତାଙ୍କୁ ଗାୟତ୍ରୀ ମନ୍ତ୍ର ମଧ୍ୟ ଶିକ୍ଷା କରେଇ ପାରିଲେ ନାହିଁ ଶିକ୍ଷା ସେ ଶିଖିଲେ ନାହିଁ ଏବଂ ତାଙ୍କର ମୃତ୍ୟୁ ପରେ ତାଙ୍କର ଯୋଉ ଭାଇମାନେ ଥିଲେ ତାଙ୍କ ଦୁଇ ପୁତ୍ର ଦୁଇ ପତ୍ନୀ ଥିଲେ ବୀମା ତାଙ୍କ ପୁତ୍ର ମାନେ ତାଙ୍କୁ ବହୁତ ପ୍ରକାର ହଇରାଣ କଲେ ତାଙ୍କୁ ତାଙ୍କ କୌଣସି ଯତ୍ନ ନ ନଉଥିଲେ ତାଙ୍କୁ ପଠେଇ ଦେଇଥିଲେ ଯାହା ସେ ଯୋଉ ରହିଛି କୃଷି ଚାଲିଛି ସେଇଠି ଯାଇକି ଜଗିବ ରାତିରେ କିଛି ଶୋଉନଥିଲେ ଭଗବାନ ଭଜନ କରୁଥିଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ତେଣୁ ସେ ଯୋଉ ଜଗିକି ରହୁଥିଲେ ପଶୁମାନେ ଆସି ବହୁତ ଆନନ୍ଦରେ ଖାଦ୍ୟ ଗ୍ରହଣ କରୁଥିଲେ ସେ କଥା ରହିଛି ପଶୁମାନେ ଯାହା ଯାହା ଆବଶ୍ୟକତା ଅଛି ସେ ପୂରଣ କରିବେ ସିଏ ଭଗବାନ ପୂରଣ କରୁଛନ୍ତି ତେଣୁ ସିଏ ଏଇଭଳି ଭାବରେ ଗୋଟେ ଥର କଣ ହେଇଛି ଜଣେ ପଶୁ ପଶୁ କଣ ଦସ୍ୟୁ ସର୍ଦ୍ଦାର ସିଏ ଜଣେ ଚାହୁଁଥିଲେ ଗୋଟେ ସନ୍ତାନ ପାଇଁ ତେଣୁ ଭଦ୍ରାକାଳୀଙ୍କ ପାଖରେ ଗୋଟେ ବଳି ଦେବା ପାଇଁ ଚାହିଁଲେ ସେ ଜଣେ ବଳିକି ଆଣିକି ଆସିଥିଲେ ସେ ପଳେଇଗଲେ ମନୁଷ୍ୟ ଜଣକୁ ଆଣିକି ଆସିଥିଲେ ତେଣୁ ତାଙ୍କର ଯୋଉ ଆସିଷ୍ଟାଣ୍ଟ ମାନେ ସବୁ ଥିଲେ ଖୋଜି ଖୋଜି ଦେଖିଲେ ୟାଙ୍କୁ ପାଇଲେ ବହୁତ ଅଟାକଟା ରହିଛନ୍ତି ଦେଖିଦେଲେ ବହୁତ ସୁନ୍ଦର ଶରୀର ରହିଛି ଚେହେରା ରହିଛି ବହୁତ ଆନନ୍ଦିତ ହେଇକି ତାଙ୍କୁ ନେଇକିରି ଗଲେ ଭଦ୍ରକାଳୀଙ୍କ ପାଖରେ ଦେବେ ବଳି ଦେବେ ତେଣୁ ତାଙ୍କୁ ବହୁତ ସୁନ୍ଦର ବସ୍ତ୍ର ପରିଧାନ କରାଗଲା ଏବଂ ବହୁତ ସୁନ୍ଦର ଖାଦ୍ୟ ପ୍ରଦାନ କରାଗଲା ଆଜି ପର୍ଯ୍ୟନ୍ତ ସେ ଖାଦ୍ୟ ଭଲ ଖାଦ୍ୟ ଖାଉନଥିଲେ ଯୋଉ ସବୁ ନଷ୍ଟ ଖାଦ୍ୟ ସବୁ ରହିଛି ପୋପଡ଼ା ପୋପଡ଼ା ହେବ ଖାଦ୍ୟ ସେଇ ଖାଦ୍ୟକୁ ସବୁ ସେ ଗ୍ରହଣ କରୁଥିଲେ କିନ୍ତୁ ସେଇଟାକୁ ସେ ପରମ ଆନନ୍ଦରେ ଗ୍ରହଣ କରୁଥିଲେ ଭଗବାନଙ୍କ ବ୍ୟବସ୍ଥାରେ ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ଥିଲେ ଆମର ସେ ଶ୍ରୀମନ୍ତ ରାଧାଗୋବିନ୍ଦ ସ୍ୱାମୀ ମହାରାଜ ସେ ସମୟରେ ଲୋକମାନେ କୌଣସି ଆମିଷ ଖାଦ୍ୟ ଗ୍ରହଣ କରୁନଥିଲେ ସବୁ ଭେଜିଟେରିଆନ ପିଓର ଭେଜିଟେରିଆନ ଖାଦ୍ୟ ଗ୍ରହଣ କରୁଥିଲେ ତେଣୁ ଏଭଳି ଭାବରେ ସବୁ କଥା ରହିଛି ତେଣୁ ଯାହା ହଉ ବହୁତ ପ୍ରକାର ଖାଦ୍ୟ ସବୁ ପ୍ରଦାନ କଲେ ଯେ ଖାଇକିରି ଜାଣିଛନ୍ତି ଏମାନେ ମତେ ନଉଛନ୍ତି ହତ୍ୟା କରିବା ପାଇଁ କିନ୍ତୁ କୌଣସି ଚିନ୍ତା ନାହିଁ କୌଣସି ଉଦ୍ବିଗ୍ନତା ନାହିଁ ଇଏ ହଉଛି ଶ୍ରେଷ୍ଠ ଭକ୍ତ ବିଭିନ୍ନ ଜୀବନ ଚାଲିଗଲେ ମଧ୍ୟ ଭଗବାନ ପ୍ରାର୍ଥନା କରି ମତେ ରକ୍ଷା କର ପ୍ରଭୁ ଏଭଳି ତେଣୁ କିନ୍ତୁ ଭଦ୍ରକାଳୀ ଦେଖିକି ସହିପାରିଲେ ନାହିଁ ସେ ଯୋଉ ଦସ୍ୟୁ ମାନଙ୍କର ଯିଏ ପୂଜକ ଥିଲେ ସିଏ ଯେତେବେଳେ ତାଙ୍କୁ ହତ୍ୟା କରିବା ପାଇଁ ବସୁଛନ୍ତି ସେଇ ସମୟରେ ଭଦ୍ରକାଳୀ ସେ ବିଗ୍ରହକୁ ଭେଦ କରିକି ଆସି ପହଞ୍ଚିଗଲେ ଭଦ୍ରକାଳୀ ଏବଂ ଆମର ପ୍ରଭୁପାଦ ମହାରାଜଙ୍କର ଯୋଉ ଭାଗବତ ରହିଛି ଏଇଟାକୁ ତାଙ୍କର ଶିଷ୍ୟମାନେ ଗୋଟେ ଡ୍ରାମାଟିକ ପ୍ରେଜେଣ୍ଟେସନ ଭାଗବତ ବୋଲି କରିଛନ୍ତି ସେଇଥିରେ କୁହାଯାଇଛି କିଭଳି ଭାବେ ଭଦ୍ରକାଳୀ ହସୁଥିଲେ ହସୁଥିଲେ ସେ ଖଣ୍ଡାକୁ ଯୋଉ ନେଇକି ଖଣ୍ଡାକୁ ହତ୍ୟା କରି 1, 2, 3 କହିକି ହତ୍ୟା କରିଥାନ୍ତେ ଜଡ଼ଭରତଙ୍କୁ ସେଇ ସମୟରେ ଭଦ୍ରକାଳୀ ଆସି ସେ ଖଣ୍ଡାକୁ ନେଇକିରି ତାଙ୍କୁ ପ୍ରଥମେ ହତ୍ୟା କଲେ ଏବଂ ଭଦ୍ରକାଳୀଙ୍କର ଯୋଉ ସହଚରୀ ମାନେ ରହିଛନ୍ତି ଚଣ୍ଡା ଚାଣ୍ଡି ଚାମୁଣ୍ଡି ଚଣ୍ଡି ଚାମୁଣ୍ଡି ମାନେ ଏମାନେ ସବୁ ଉପସ୍ଥିତ ହେଇକିରି ସେସବୁ ରକ୍ତକୁ ପାନ କଲେ ଏବଂ ଅନ୍ୟମାନେ ସବୁ ପଳେଇ ପିଇବା ପାଇଁ ବସିଲା ବେଳେ ସମସ୍ତେ ଜଗିଦେଲେ ସେ ମନ୍ଦିରକୁ ଜଗିକିରି ସମସ୍ତଙ୍କୁ ହତ୍ୟା କରାଗଲା ହତ୍ୟା କରି ତାଙ୍କୁ ମୋ ମସ୍ତକୁ ଫୁଟବଲ ବୋଲି ଖେଳୁଥିଲେ ଏସବୁ କଥା ରହିଛି କିନ୍ତୁ ଇଏ ଯୋଉ ଭରତ ଜଡ଼ ଭରତ ଇଏ ରହିଲେ ନାହିଁ ସେଠି ପଳେଇ ଆସିଲେ କାରଣ ରାତି ପାଇଲେ ତାଙ୍କର ପ୍ରଶଂସା ହବ ଏଭଳି ଭାବରେ ଭଦ୍ରକାଳୀ ତାଙ୍କୁ ସବୁ ହତ୍ୟା କରିଛନ୍ତି ଏସବୁ ମୃତ୍ୟୁବରଣ କରିଛନ୍ତି ଏସବୁ ଜାଣିଲେ ତାଙ୍କର ପ୍ରଶଂସା ହବ କହିକି ସେ ପଳେଇଗଲେ ତେଣୁ ଏଇଭଳି ଭାବରେ ଯାଉଥିଲା ବେଳେ ଏ ଜଣେ ରାଜା ଥିଲେ ସିନ୍ଧୁ ସଭ୍ୟର ରାଜା ରଘୁବଣ ରଘୁବଣ ସେ ଯାଉଥିଲେ କଣ ଗୁରୁଙ୍କର ସନ୍ଧାନରେ ଏ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହଉଛି ଏଇଟା ଭାଗବତ ବିଭିନ୍ନ ଶାସ୍ତ୍ର ମାନଙ୍କର ବର୍ଣ୍ଣନା କରାଯାଇଛି ତସ୍ମାତ୍ ଗୁରୁ ପ୍ରପଦ୍ୟତ ଜିଜ୍ଞାସ ଶ୍ରେୟ ଉତ୍ତମ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହଉଛି ଶ୍ରେୟ ଜାଣିବା ପାଇଁ ସେ ଜଣେ ଗୁରୁଙ୍କ ପାଖକୁ ଯିବେ କିନ୍ତୁ ଆଜିକାଲି କେତେ ଜଣ ଯାଉଛନ୍ତି ଗୁରୁଙ୍କ ପାଖକୁ ଆମ ଶିଶୁମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ ଯାଉଥିଲେ ଗୁରୁଙ୍କର ଅନୁସନ୍ଧାନରେ ସଂସାର ତ୍ୟାଗ କରିକି ଯାଇଥିଲେ ଗୁରୁଙ୍କର ଅନୁସନ୍ଧାନରେ ସାରା ଭାରତ ବର୍ଷରେ ବୁଲି ବୁଲିକିରି ହିମାଳୟ ପର୍ଯ୍ୟନ୍ତ ଯାଇଥିଲେ କିନ୍ତୁ ପୁରୀ ଜଗନ୍ନାଥ ପୁରୀ ଧାମରେ ସେ ରହୁଥିଲେ ସେଠୁ ଯାଇକିରି ସେଠି ପହଞ୍ଚିଗଲେ କିନ୍ତୁ ଉପଯୁକ୍ତ ଗୁରୁ ପ୍ରାପ୍ତ ହେଇପାରିଲେ ନାହିଁ ତାପରେ ଯେତେବେଳେ ବୃନ୍ଦାବନକୁ ଆସିଲେ ସେତେବେଳେ ସେ ପ୍ରଭୁପାଦଙ୍କୁ ମହାରାଜଙ୍କୁ ପ୍ରାପ୍ତ ହେଲେ ଜଗଦ୍ଗୁରୁ ଜଗଦ୍ଗୁରୁ ଏଇସବୁ କଥା ରହିଛି ତେଣୁ ଯାହା ହଉ ଏଇ ସମୟରେ ତାଙ୍କର ଯୋଉ ଚାରି ଜଣ ଶିବିକା ବାହନ କରୁଥିଲେ ତାଙ୍କ ଭିତରୁ ଜଣେ ଶରୀର ଅସୁସ୍ଥ ହେଇଗଲା ତେଣୁ ତାଙ୍କର ଯୋଉ ଆସିଷ୍ଟାଣ୍ଟ ରହିଛନ୍ତି ରାଜାଙ୍କର ସେ ଖୋଜିଲେ ଆଉ ଜଣେ ଶିବିକା ବହନକାରୀ ତେଣୁ ଏଇ ବ୍ୟକ୍ତିକୁ ଦେଖିଲେ ହଟାକଟା ରହିଛନ୍ତି ତାଙ୍କୁ ନେଇକିରି ଲଗେଇଦେଲେ ସେତେବେଳେ ଶିବିକା ବାହନରେ ତେଣୁ ଯେତେବେଳେ ଶିବିକା ବାହନ କରୁଛନ୍ତି ଆମେ ଶୁଣୁଛେ ପିଲାଦିନେ ଆମେ ଶୁଣୁଥିଲୁ ଶିବିକା ଯେଉଁମାନେ ବାହନ କରିବେ ସେମାନେ ଗୋଟେ ଗୋଟେ ଗୀତ ବୋଲୁଥିବେ କାହିଁକି ନା ଶିବିକା ବାହନ କଲା ମାନେ ବହୁତ କଷ୍ଟ ବହୁତ କଷ୍ଟକୁ ଲାଘବ କରିବା ପାଇଁ ଗୀତ ବୋଲନ୍ତି ସେମାନେ ଏସବୁ ରହିଛି କିନ୍ତୁ ଇଏ ଯୋଉ ଭରତ ଜଡ ଭରତ ଯାଇଛନ୍ତି ସେ ଗୀତ ବୋଲୁନଥିଲେ ସେ ଭଗବାନ ଧ୍ୟାନ କରୁଥିଲେ ଏବଂ ତଳକୁ ଦେଖୁଥିଲେ କିଏ କାଳେ ଛୋଟ ଛୋଟ କୀଟ ରହିଛନ୍ତି ମୃତ୍ୟୁବରଣ କରିବେ କି ତେଣୁ ସେ ଅନ୍ୟମାନଙ୍କ ଭଳି ଚାଲିପାରୁନଥିଲେ ଡେଇଁ ନେଇକି ଯାଉଥିଲେ ଏ କଥା ଦେଖିଲା ବେଳକୁ ତାଙ୍କର ଶିବିକା ଏପଟ ସେପଟ ହଉଥିଲା ସେଥିରେ ବହୁତ କଷ୍ଟପ୍ରାପ୍ତ ହଉଥିଲେ ରାଜା ତେଣୁ ସିଏ ତାଙ୍କୁ ବହୁତ ଅପମାନ କଲେ କିନ୍ତୁ ଜଡ଼ ଭରତ ଯିଏକି ଆଜି ପର୍ଯ୍ୟନ୍ତ ମୁକ ରହିଥିଲେ ସେମାନେ ଭାବୁଥିଲେ ଜଣେ ଜଡ଼ କଥା କହିବା ପାଇଁ ଆରମ୍ଭ କଲେ ରଘୁବଣୀ ତପସା ନ ଜାତି ନ ତେଜିଆ ନିର୍ବାପଣା ଗ୍ରହ ଦ୍ୱା ନ ଛନ୍ଦସା ନୈବ ଜଳାଗ୍ନି ସୂରୀ ବିନା ମତ ପାଦ ରଜ ବି ସେ କାମ ଯେତେବେଳେ ଏଭଳି ଭାବରେ ଆତ୍ମତତ୍ତ୍ୱ ସମ୍ବନ୍ଧରେ କଥା କହିଲେ ସେ ସାଙ୍ଗେ ସାଙ୍ଗେ ଡେଇଁ ପଡ଼ିଲେ, ଶିବିକାର ଡେଇଁ ପଡ଼ି ତାଙ୍କ ସମସ୍ତଙ୍କ ସାମ୍ନାରେ କ୍ଷମା ପ୍ରାର୍ଥନା କଲେ। ତେଣୁ ଇଏ ତାଙ୍କୁ ଉପଦେଶ ଦେଇଛନ୍ତି, ଶିକ୍ଷା ପ୍ରଦାନ କରିଛନ୍ତି। ପ୍ରସିଦ୍ଧ ଶିକ୍ଷା ରହିଛି ଭାଗବତ ପଞ୍ଚମ ସ୍କନ୍ଧରେ, ସେ କହୁଛନ୍ତି ଏ ଶ୍ଳୋକଟି ପ୍ରସିଦ୍ଧ ଶ୍ଳୋକ ରହିଛି, ରହୁବଣେ ତପସ୍ୟା ନ ଯାଆନ୍ତି, ଭଗବାନଙ୍କୁ ଆମେ କେମିତି ପ୍ରାପ୍ତ ହେବା, ତପସ୍ୟା ମାଧ୍ୟମରେ ନା ସେ ଭଜନ ମାଧ୍ୟମରେ, ଝିଆ ପୂଜା ମାଧ୍ୟମରେ ନା ହଁ ନ ଛନ୍ଦସା ବା ଶାସ୍ତ୍ର ଅଧ୍ୟୟନ ମାଧ୍ୟମରେ ଜାଣିପାରିବ ନା ନା ନେଇ ଶୁଳାଗ୍ନି ଯାହା ବିଭିନ୍ନ ପ୍ରକାର ତପସ୍ୟା ମାଧ୍ୟମରେ ସୂର୍ଯ୍ୟ ଅଗ୍ନି ବା ବିଭିନ୍ନ ପ୍ରକାର ସନ୍ୟାସ ଗ୍ରହଣ କରି ନା ନା କେମିତି ଜାଣିବା ବିନା ମହତ ପାଦ ରଜବି ସେ କାମ। ଯଦି ଜଣେ ମହତ ବ୍ୟକ୍ତିଙ୍କର ପାଦ ପଦ୍ମର ଧୂଳିରେ ଆମେ ଯଦି ଅଭିଷିକ୍ତ ନ ହଉଛେ ତାହେଲେ ଆମେ ଏଇ ଜାଣିପାରିବେ ନା ଭଗବାନ ବିଷୟରେ। ତେଣୁ ଆର ଅର୍ଥ ହଉଛି କଣ, ତା ପରସ୍ପରରେ କହୁଛନ୍ତି ଯତ୍ର ପାଦ ପଦ୍ମରେ ଅଭିଷିକ୍ତ ହବାର ଅର୍ଥ ହଉଛି କଣ ନା ଯତ୍ରା ଭଗବାନ କଥା ଚାଲିବ, ସେଠି ଭଗବାନ କଥା ସେଠି ହୁଏ। ମହତ୍ପାଦ ରଜବିଷୟ କହିଲେ ସେମାନେ ଏଇ ଭଗବାନ କଥା ଶ୍ରବଣ କରିବେ, ମହତ୍ ବ୍ୟକ୍ତି କହିଲେ ମହତ୍ ସଂଘ କହିଲେ ଭଗବାନ କଥା ଶ୍ରବଣ କରିବେ। ଯତ୍ର ଯୋଉଠି କଣ ହୁଏ ନା ଯତ୍ର ଉତ୍ତମ ଶ୍ଳୋକ ଗୁଣ ଅନୁବାଦ, ଭଗବାନ ଯିଏକି ଉତ୍ତମ ଶ୍ଳୋକ ତାଙ୍କର ଗୁଣ ଅନୁବାଦ ହଉଛି, ଗୁଣ କଥା ତାଙ୍କ ଭଗବାନ ଆଜି ଆମ ଭଗବାନ ଗୁଣ ଚାଲିଛି, ଗୁଣ କଥା ଚାଲିଛନ୍ତି। ମହତ୍ ବ୍ୟକ୍ତିଙ୍କ ଲକ୍ଷଣ ହଉଛି ଏଇଟା, ସେ ଭଗବାନ କଥା କହିବେ ଅନ୍ୟ କଥା କହିବେ ନାହିଁ। ଭଗବତ ଗୀତାରେ ଭଗବାନ କହିଲେ ମହତ୍ କଣ ସୈନ୍ୟ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି, ଯେଉଁମାନେ ଶ୍ରେଷ୍ଠ ସ୍ତରରେ ଅଛନ୍ତି ତାଙ୍କର ଲକ୍ଷଣ କଣ ନା ସେମାନେ ମହାତ୍ମା ଦୈବୀ ପ୍ରକୃତି ମହାସିତ, ସେମାନେ ମହାତ୍ମା, ସେମାନେ ଏ ଭୌତିକ ଜଗତର ତିନି ଗୁଣ ଭିତରେ ନଥାନ୍ତି। ସେମାନେ ଭଗବାନ ଯୋଉ ଉନ୍ନତ ଦ୍ୱାର ସବୁଗୁଣ ରହିଛି ସଚିତ ଆନନ୍ଦ ଏଇଥିରେ ଥାନ୍ତି ସେମାନେ, ତେଣୁ ସେମାନେ ଭଗବାନଙ୍କର ସବୁବେଳେ ଗୁଣଗାନ କରନ୍ତି। ମହାତ୍ମା ଦୈବୀ ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ କ୍ୟାନ୍ତ ଭୂତାଧି ମେମ୍, ଭଗବାନଙ୍କର ଭଜନ କରନ୍ତି ସେମାନେ, ଅନ୍ୟ କୌଣସି କାରଣ ନଥାଏ ତାଙ୍କର, ଅନ୍ୟ କୌଣସି କାର୍ଯ୍ୟ ନଥାଏ ତାଙ୍କର। ତେଣୁ ଭଗବାନ ତାଙ୍କର ସାଧୁ ବ୍ୟକ୍ତିଙ୍କର ସଙ୍ଗ ଲାଭ କରିବା ମାନେ ତାଙ୍କ ଠାରୁ କଥା ଶୁଣିବା, ଭଗବାନ କଥା ଶୁଣିବା। ଯଦୁତ୍ତମ ଶ୍ଳୋକ ଗୁଣାନ ବାଧ ପ୍ରସ୍ତୁତ ଗ୍ରାମ୍ୟ କଥା ବିଭାଗ, ଭଗବାନ କଥା ଯଦି ଆମେ ଶୁଣିବା ତାହେଲେ ଆଉ ଗ୍ରାମ୍ୟ କଥା ଶୁଣିବା ନଷ୍ଟ ହେଇଯିବ, ସେଠି ଶେଷ ହେଇଯିବ, ବନ୍ଦ ହେଇଯିବ। ଏବଂ ଭଗବାନ କଥା କଣ ଶୁଣିଲେ କଣ ହବ, ଅନୁଦିନ ସେବେ ମାନ ମୁଖ୍ୟ। ଏଇଭଳି ଭାବେ ପ୍ରତିଦିନ ଆମେ ଯଦି ସଙ୍ଗ ଲାଭ କରିବା ତାହେଲେ ସେମାନେ ମତି ସତୀ ଯଛତି ବା ଆସୁଦେବେ, ଆମର ମତି ମନ ଯୋଉ ରହିଛି ଅସତୀ ମନ ରହିଛି, ତେଣୁ ଏଇଟା ସତୀରେ ପରିଣତ ସତୀ ମନ ହେଇଯିବ। ତେଣୁ ଯଛତି ବା ଆସୁଦେବେ, ଭଗବାନ ପାଖରେ ଲାଗିଯିବ ମନଟା, ଇଏ ହଉଛି ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ହଉଛି ଭଗବାନ ପାଖରେ ଯୁକ୍ତ ହେଇଯିବା। ତେଣୁ ଏଇଭଳି ଭାବରେ ଶିକ୍ଷା ଦେଇକିରି ତାପରେ ଇଏ ରଘୁବଣ ମଧ୍ୟ ଜଣେ ସେଇଭଳି ଭାବରେ ମହାଭାଗବତରେ ପରିଣତ ହେଇଗଲେ। ତେଣୁ ସେ ତାଙ୍କୁ ପଚାରିଲେ ପ୍ରଭୁ ଆପଣ କିଏ, ତେଣୁ ସେ କହୁଛନ୍ତି ମୁଁ ହଉଛି କିଏ ନା ଯିଏ ଯୋ ଦୁଷ୍ଟ ଜାନ ଦାର ସୁତାନ ଶ୍ରୁଦ ରାଜ୍ୟ ହୃଦି ସ୍ପୃଶ ଯହ ଯୁବେବ ମଳବତ ଉତ୍ତମ ଶ୍ଳୋକ ରାସ। ସିଏ ମଧ୍ୟ ଜଣେ ରାଜା ଥିଲେ, ସମଗ୍ର ପୃଥିବୀର ରାଜା, ଇଏ ତ ରାଜା ରଘୁଗଣ ଛୁଟିଆ ଦେଶର ରାଜା, ସିନ୍ଧୁ ଝୌବର ରାଜା ଥିଲେ, ଏ ସମଗ୍ର ପୃଥିବୀର ରାଜା ଥିଲେ, କିନ୍ତୁ ତାଙ୍କର ଅବସ୍ଥା କଣ ହେଇଥିଲା ସେ କହିଲେ। ଯାହା ଦୁଷ୍ଟର୍ଯ୍ୟ ଯୋଉଟା ତ୍ୟାଗ କରିବା କଥା ନୁହଁ, ଦାର ସୁତାନ ପତ୍ନୀ ଏବଂ ପୁତ୍ର ମାନଙ୍କୁ ଏବଂ ଶ୍ରୁଦ ରାଜ୍ୟ, ସମଗ୍ର ପୃଥିବୀର ରାଜା ଥିଲେ, ସମ୍ରାଟ ଥିଲେ, ହୃଦିସ୍ପୃଷ ସମସ୍ତେ ତାଙ୍କୁ ଭଲ ପାଉଥିଲେ, ତାଙ୍କ ନାମ ଅନୁସାରେ ଭାରତବର୍ଷ ହେଇଥିଲା। କିନ୍ତୁ ଆମର ଯୋଉ ଭଗବତ ଗୀତାରେ ଭଗବାନ ଅର୍ଜୁନକୁ କହୁଛନ୍ତି ଭାରତ, ଇଏ ଭାରତ ସେ ଭାରତ ନୁହଁ, ସେ ଭାରତ ନୁହଁ, ସେ ଭାରତ ଅଲଗା, ସେ ହଉଛନ୍ତି ଆମ ଭାଗବତରେ ଆସିବ ସେ କଥା, ସେ ହଉଛନ୍ତି ଦୁଷ୍ମନ୍ତଙ୍କ ପୁତ୍ର ଭରତ ଜଣେ ଥିଲେ। ତେଣୁ ଇଏ କହୁଛନ୍ତି ଯହୁ ଯୁବେ ମଳବ, ଯୁବକ ଅବସ୍ଥାରେ ଆମେ କହିଲେ କୋଟିଏ ବର୍ଷ ରାଜ୍ୟ ଶାସନ କଲା ପରେ ସେ ରାଜ୍ୟ ତ୍ୟାଗ କରିଥିଲେ, କିନ୍ତୁ ସେ ଯୁବକ ଅବସ୍ଥାରେ ଥିଲେ, ଭଗବାନ ଭକ୍ତି କରୁଥିଲେ ସେ, ଏଇ ତ ଜଣାପଡିବ। କିନ୍ତୁ ତଥାପି ତ୍ୟାଗ କରି ଚାଲି ଆସିଲେ ଭଗବାନଙ୍କର ଆହୁରି ଭକ୍ତିକୁ ଦୃଢ କରିବା ପାଇଁ। ମଳ ତ୍ୟାଗ କରିଦେଲେ କିଭଳି ତ୍ୟାଗ କଲେ ଯେମିତି ଆମେ ମଳ ତ୍ୟାଗ କଲେ ଆମର କୌଣସି ମଳ ପ୍ରତି ଆସକ୍ତି ନଥାଏ ସେଭଳି ଭାବେ ତ୍ୟାଗ କରିଦେଲେ ଉତ୍ତମ ଶ୍ଳୋକ ଲାଳସ ଭଗବାନ ପ୍ରତି ଯଦି ଜଣେ ହାୟର ଟେଷ୍ଟ ପାଇଲେ ଏ ଲୋୟର ଟେଷ୍ଟକୁ ତ୍ୟାଗ କରିଦେବ ତେଣୁ ଏଇଭଳି ଭାବରେ ତାଙ୍କ ବିଷୟରେ କହିକିରି ତାପରେ ପରୀକ୍ଷିତ ମହାରାଜ ଚାହିଁଲେ ଭୂଗୋଳ ବିଷୟରେ ଜାଣିବା ପାଇଁ ଆମେ କହିଛେ ପଞ୍ଚମ ସ୍କନ୍ଧ ହଉଛି ଭଗବାନ ନାଭି ପ୍ରଦେଶ ଏବଂ ଏଥିରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ସ୍ଥାନ କଣ ରହିଛି କୋଉଠି କଣ ଲୋକ ଲଗାଇଛି ଏସବୁ ରହିଛି ତେଣୁ ସ୍ଥାନ ବିଷୟରେ କହୁଛନ୍ତି ବିଭିନ୍ନ ଏଇ ଯୋଉ ରହିଛି ସାତଟି ଦ୍ୱୀପ ରହିଛି ଭୌତିକ ଜଗତରେ ସାତଟି ଦ୍ୱୀପ ରହିଛି ପ୍ରତି ଦ୍ୱୀପରେ ନଅଟି ବର୍ଷ ରହିଛି ଆମେ ଯୋଉ ଦ୍ୱୀପରେ ରହୁଛେ ସେଟା ହଉଛି ଜମ୍ବୁଦ୍ୱୀପ ଜମ୍ବୁଦ୍ୱୀପରେ ନଅଟି ବର୍ଷ ରହିଛି ସେ ନଅ ବର୍ଷ ବିଷୟରେ କୁହାଯାଉଛି ବିଭିନ୍ନ ଭଗବାନଙ୍କ ସ୍ତୁତି ହଉଛି ସବୁ ବର୍ଷରେ ଭଗବାନଙ୍କ ସ୍ତୁତି ଚାଲିଛି ମଝିରେ ରହିଲେ କଣ ମଝିରେ ରହିଲେ ଇଲାବୃତ ବର୍ଷ ଇଲାବୃତ ବର୍ଷରେ ଶିବଜୀ ରହିଛନ୍ତି ଯେ କି ଶଙ୍କର୍ଷଣଙ୍କର ଆରାଧନା କରୁଛନ୍ତି ଇଲାବୃତ ବର୍ଷର ଉତ୍ତରରେ ରହିଲେ କୁରୁ ବର୍ଷ ଯୋଉଠି ଭୂଦେବୀ ବରାହଦେବଙ୍କର ସ୍ତୁତି କରୁଛନ୍ତି ସେଇଭଳି ଭାବରେ ତାର ଉତ୍ତର ରହିଲା ହିରଣ୍ୟ ଦେଶ ଯୋଉଠି ଅର୍ଜମା ଯେ କି ପିତୃନାମ ଅର୍ଜମା ଚାଷ୍ମୀ ପିତୃମାନଙ୍କ ଶ୍ରେଷ୍ଠ ହଉଛନ୍ତି ଅର୍ଜମା ସିଏ କୁର୍ମ ଭଗବାନ କୁର୍ମଦେବଙ୍କର ଆରାଧନା କରୁଛନ୍ତି ସବୁଠାରୁ ଉତ୍ତର ରହିଲେ ରମ୍ୟକ ବର୍ଷ ଯୋଉଠି ମନୁ ମହାରାଜ ଏ ମତ୍ସ୍ୟ ଭଗବାନଙ୍କୁ ପୂଜା କରୁଛନ୍ତି ମନୁ ମହାରାଜ କହିଲେ ଏ ସପ୍ତମ ମନୁ ଏ ପୂର୍ବରୁ ଥିଲେ ସତ୍ୟବ୍ରତ ରାଜା ସତ୍ୟବ୍ରତ ଥିଲେ ଷଷ୍ଠ ମନୁଙ୍କ ସମୟରେ ଭଗବାନ ମତ୍ସ୍ୟ ରୂପରେ ଆସି ତାଙ୍କୁ ଉଦ୍ଧାର କରିଥିଲେ ଏସବୁ କଥା ଆମେ ଅଷ୍ଟମ ସ୍କନ୍ଧ ଚବିଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଶୁଣିବା ତେଣୁ ଏଇ ଇଲାବୃତ ବର୍ଷର ଦକ୍ଷିଣରେ ରହିଲେ ହରିବର୍ଷ ଯୋଉଠି ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କ ସ୍ତୁତି କରୁଛନ୍ତି ଆମେ ଗୋଟିଏ ସ୍ତୁତି ପାଠ କରିବା ଓ ନା କଣ ସମସ୍ତେ ଆନନ୍ଦରେ ରୁହନ୍ତୁ କହୁଛନ୍ତି ଆଚ୍ଛା ଆମେ ଏତେ ତଥାପି ଏଇଟା ହଉଛି ସମସ୍ତ ମଙ୍ଗଳ ଲୋକମାନଙ୍କ ମଙ୍ଗଳ ପାଇଁ ଏ ଶ୍ଳୋକଟି କହିଛନ୍ତି ଆମେ ଏଇଟା ପାଠ କରିବା ସେ କହୁଛନ୍ତି ସ୍ୱସ୍ଥ୍ୟସ୍ତୁ ବିଶ୍ୱାସ ଖଳ ପ୍ରସିଦ୍ଧ ତାମ ଧାୟନ୍ତୁ ଭୂତାନି ଶିବଙ୍ଗିତ ଦିଅ ମନଶ୍ଚ ଭଦ୍ରଂ ଭଜତାଙ୍ଗ ଦୁଃଖ ଯେ ଆବେଶ ତାଙ୍କୁ ମତି ଅପି ହେଇଛି ଭକ୍ତ ଯିଏ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ଚେଷ୍ଟା କରିବେ ମଙ୍ଗଳ ପାଇଁ କାମନା କରିବେ ଭଗବାନ ପ୍ରାର୍ଥନା କରିବେ ନିଜର ମୁକ୍ତି ପାଇଁ ଚେଷ୍ଟା କରିବେ ନାହିଁ ସେମାନେ ଇଏ ହଉଛନ୍ତି ଭକ୍ତ ତେଣୁ ସପ୍ତମ ସ୍କନ୍ଧରେ ମଧ୍ୟ କଥା ଆସିବ କଥା ଆମେ ଶୁଣିବା ତେଣୁ ଏ ସେ କହୁଛନ୍ତି ସମସ୍ତ ବିଶ୍ୱର ମଙ୍ଗଳ ହଉ ଯଦି ଭଗବାନ କହିବେ ସମସ୍ତ ବିଶ୍ୱର ମଙ୍ଗଳ ହେଲେ ଖଳ ବ୍ୟକ୍ତିମାନଙ୍କର ମଙ୍ଗଳ ହେଲେ ତାହେଲେ ତ ସେମାନେ ବିଭିନ୍ନ ପ୍ରକାର ଦୁଷ୍ଟାମୀ କରିବେ ନା ଖଳ ପ୍ରସିଦ୍ଧ ତା ଖଳ ମାନେ ସେମାନେ ଶାନ୍ତ ହେଇଯାଆନ୍ତୁ ଖଳ ପ୍ରସିଦ୍ଧ ତା ଏବଂ ଧାୟନ୍ତୁ ଭୂତାନି ଶିବଙ୍କୁ ଏତେ ଦିଅ ସମସ୍ତ ଜୀବମାନେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ଚିନ୍ତା କରନ୍ତୁ ଶିବଙ୍କର ମଙ୍ଗଳ ମିଥ ପରସ୍ପର ମଙ୍ଗଳ ପାଇଁ ଚେଷ୍ଟା କରନ୍ତୁ ଯୁଦ୍ଧ ପାଇଁ ଚେଷ୍ଟା କରନ୍ତୁ ନାହିଁ ବର୍ତ୍ତମାନ ଯାହା ଚାଲିଛି ମିଥ ଦିଅ ମନସ୍ୟ ଭଦ୍ରଂ ଭଜତା ହାତ ଦୁଃଖ ଯେ ମନଟା ଯଦି ପ୍ରଭୁ ଭଗବାନ କହିବେ ମନଟା ତ ଅଭଦ୍ର ରହିଛି କେମିତି ଏଇଟା ହବ ନା ମନସ୍ୟ ଭଦ୍ରଂ ସେ ଭଦ୍ର ହେଇଯାଆନ୍ତୁ କେମିତି ହବ ନା ଭଜତା ହବ ଦୁଃଖ ଯେ ପ୍ରଭୁ ଆପଣ ହଉଛନ୍ତି ଅଧ୍ୟକ୍ଷ ଆମର ଇନ୍ଦ୍ର ମାନଙ୍କ ଉର୍ଦ୍ଧ୍ୱରେ ଆପଣ ଆପଣ ଚାହିଁଲେ ଆମର ମନକୁ ଭଦ୍ର କରିଦେଇପାରିବେ ଆବେଶ ତାଙ୍କ ମନ ମତି ଅପି ରହିଛି ଆପଣଙ୍କ ପାଦ ପାଦରେ ଆମ ମନଟା ଅହିତିକ ଭାବରେ ଲାଗି ରହୁ ଏଇଭଳି ଭାବେ ପ୍ରାର୍ଥନା କରିଛନ୍ତି ତେଣୁ କୁହାଯାଏ ପ୍ରହ୍ଲାଦ ମହାରାଜଙ୍କ ପ୍ରାର୍ଥନାରେ ଏସବୁ ରହିଛି ସବୁ ନୃସିଂହଦେବ ଆସିଲେ ସେସବୁ କହିବେ ସେସବୁ କଥା ଆମେ ସପ୍ତମ ସ୍କନ୍ଧ ଶୁଣିବା ଏଇଭଳି ଭାବରେ ସ୍ତୁତି କରୁଛନ୍ତି ହରିବର୍ଷର ତଳେ ରହିଲେ କୋଉଟା କୋଉ ବର୍ଷ ନା ସିଏ ହଉଛି କିଙ୍କୁରୁଷ ବର୍ଷ ଯୋଉଠି ହନୁମାନ ରହିଛନ୍ତି ହନୁମାନ ଭଗବାନ ରାମଚନ୍ଦ୍ରଙ୍କର ପୂଜା କରୁଛନ୍ତି ହନୁମାନ ଏପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ତାଙ୍କର ପ୍ରିୟ ଭଗବାନ ରାମଚନ୍ଦ୍ର ଚାଲିଗଲା ପରେ ମଧ୍ୟ ସେ ରହିଛନ୍ତି ଭଗବାନ ରାମଜୀଙ୍କର କଥା ପ୍ରଚାର କରିବା ପାଇଁ ତେଣୁ ଭଗବାନ ରାମଚନ୍ଦ୍ରଙ୍କର ସେ ସ୍ତୁତି କରୁଛନ୍ତି ଆମେ ଗୋଟିଏ ସ୍ତୁତି ପାଠ କରିବା ସେ କହୁଛନ୍ତି କଣ ନା ଆପଣ ଯୋଉ ଆସୁଛନ୍ତି ଏ ଭୌତିକ ଜଗତକୁ ମର୍ତ୍ତ୍ୟାବତାର ସ୍ତ୍ରିୟ ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ ରକ୍ଷ ବଧାୟ ନ କେବଳ ବିଭୋ କୃତନ୍ୟତ ସାତ ରମତ ସ୍ୱାତ୍ମନ ସୀତା କୃତାନି ବ୍ୟସନାନି ସରସ୍ୟ ପ୍ରଭୁ ଆପଣ ଯୋଉ ଆସୁଛନ୍ତି ମର୍ତ୍ତ୍ୟ ଲୋକରେ ଅବତାର ଗ୍ରହଣ କରୁଛନ୍ତି ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ ଏ ଭଗବାନ ଶିକ୍ଷା ପ୍ରଦାନ କଣ ଶିକ୍ଷା ପ୍ରଦାନ କରୁଛନ୍ତି ଆମେ ନବମସ୍କନ୍ଦ ଶୁଣିବା ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଆମେ ବର୍ତ୍ତମାନ କହିବା ନାହିଁ ଏ ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ ରକ୍ଷ ବୋଧାୟନ କେବଳ ବିଭୁ ଇଏ ରାକ୍ଷସ ବଧ କରିବା ପାଇଁ ଆସୁନାହାନ୍ତି ରାବଣକୁ ଯୋଉ ବଧ କଲେ ଏଇଟା ଭଗବାନ ମୁଖ୍ୟ କାମ ନୁହଁ ମୁଖ୍ୟ କାମ ହଉଛି ଶିକ୍ଷା ପ୍ରଦାନ କରି ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଧର୍ମ ସଂସ୍ଥା ପରିତ୍ରାଣାୟ ସାଧୁ ନା ବିନାଶାୟ ଚତୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବ ଆମେ ଯୁଗେ ଯୁଗେ ଏଥିପାଇଁ ଆସନ୍ତି ଧର୍ମ ସ୍ଥାପନ କରନ୍ତି ଭଗବାନ ଶିକ୍ଷା ପ୍ରଦାନ କରନ୍ତି କୃତଜ୍ଞତା ସ୍ୱାଧର୍ମ ସ୍ୱାତ୍ମନ 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 ଭଗବାନ ଆତ୍ମା ଆତ୍ମାରାମ ସେ କାହିଁକି ତାଙ୍କର ସୀତା କୃତାନି ବ୍ୟସନାନି ସୁରସ ସୀତାଙ୍କ ପାଇଁ କିଭଳି ଭାବରେ ସେ କ୍ରନ୍ଦନ କରୁଥିଲେ ଆମେ ନବସ୍କନ୍ଦ ଶୁଣିବା ଏ ଶିକ୍ଷା ତେଣୁ ଏଇଭଳି ଭାବରେ କିଂ ପୁରୁଷ ବର୍ଷର ଦକ୍ଷିଣରେ ରହିଛି କଣ ନା ଭାରତ ବର୍ଷ ଆମେ ଯୋଉ ବର୍ଷରେ ରହିଛେ ଭାରତ ବର୍ଷ ମହାନ ଦେବତା ମାନେ ସ୍ତୁତି କରୁଛନ୍ତି ଏଇ ଏଇ ରହିଛି ଓ ମିଶା କିମକାରୀ ସ୍ୱନମ ପ୍ରସନ୍ନ ଏସାଂ ସୁଦୁ ସ୍ୱୟଂ ହରି ଜୟ ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ ମୁକୁନ୍ଦ ସେବ ପୈକଂ ସୁହାହୀନ ଭାରତ ବର୍ଷ ସମଗ୍ର ପୃଥିବୀରେ ଭାରତ ବର୍ଷ ହଉଛି ମହାନ ଭଗବାନଙ୍କ ଅନେକ ଅବତାର ଆସିଛନ୍ତି ଅନେକ ଲୀଳା ରହିଛି ଭାରତ ବର୍ଷ ସବୁ ସ୍ଥାନରେ ଭଗବାନଙ୍କ ସବୁ ଲୀଳା ସବୁ ଚାଲିଛି ତେଣୁ ଦେବତାମାନେ ପ୍ରାର୍ଥନା କରୁଛନ୍ତି ଏ ଭାରତବାସୀ ମାନେ କଣ ପୁଣ୍ୟ କାର୍ଯ୍ୟ କରିଥିଲେ ବା ଭଗବାନ ତାଙ୍କ ପାଇଁ ତାଙ୍କ ଉପରେ ବହୁତ ପ୍ରସନ୍ନ ହେଇଯାଇଛନ୍ତି କୌଣସି ଉପାୟରେ ପ୍ରସନ୍ନ ହେଇଯାଇଛନ୍ତି କାହିଁକି ନା ଯେଇ ଜନ୍ମ ଲୁବ୍ଧ ନୃଷୁ ଭାରତ ଆଜିରେ ଭାରତ ବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି ସେମାନେ ମୁକୁନ୍ଦ ସେବା କରିବା ପାଇଁ ସୁଯୋଗ ପ୍ରାପ୍ତ ହେଇଛନ୍ତି ତେଣୁ ଆମର ସ୍ପୃହା ହିଁ ନୁହଁ ଆମର ସ୍ପୃହା ହଉଛି ସେଇଟା ଆମର ଏଇ ଯୋଉ କ୍ଷୀଣ ପୁଣ୍ୟ ମର୍ତ୍ତ ଲୋକଙ୍କୁ ବିଶାନ୍ତି ଆମର ଯେତେବେଳେ ସରିଯିବ ଦେବ ଯେବ ଲୋକ ସରିଯିବ ଚାଲିଯିବ କ୍ଷୀଣ ହେଇଯିବ ଆମେ ପୁଣି ଏଇ ଭାରତ ବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହବା ପ୍ରାର୍ଥନା କରିଛନ୍ତି ତେଣୁ ଏଇଭଳି ଭାବରେ ସବୁ ସ୍ତୁତି ରହିଛି ସ୍ତୁତି କରିଛନ୍ତି ବହୁତ କଥା ରହିଛି ଭୂଗୋଳ ଏବଂ ଇଏ ଯୋଉ ରହିଛି ଇଲାବ୍ରତ ବର୍ଷର ପୂର୍ବରେ ରହିଛି ଭଦ୍ରାସ ବର୍ଷ ଯୋଉ ଭଦ୍ରାସ ବର୍ଷରେ ହୟଗ୍ରୀବ ସ୍ତୁତି କରୁଛନ୍ତି ଭଦ୍ରାସ ଭଦ୍ରାସ ଏ ବହୁତ କଥା ରହିଛି ଆମେ ଆଲୋଚନା କରିବାର ନାହିଁ ତାପରେ ପଶ୍ଚିମରେ ରହିଲା କେତୁମାଳ ବର୍ଷ କେତୁମାଳ ବର୍ଷରେ ଲକ୍ଷ୍ମୀ ଦେବୀ ଭଗବାନ ଋଷିକେଶଙ୍କର ସ୍ତୁତି କରୁଛନ୍ତି ଆମେ ଅଷ୍ଟମ ସ୍କନ୍ଧରେ ଲକ୍ଷ୍ମୀଙ୍କର ସ୍ତୁତି ଗୋଟେ ଶୁଣିବା ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସେସବୁ ରହିଛି ତେଣୁ ଏଇଭଳି ଭାବରେ ବର୍ଣ୍ଣନା କରି କରିକି ଅନ୍ତିମରେ ଛବିଶଟି ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଅଠେଇଶଟି ନର୍କ ଛବିଶ ଅଧ୍ୟାୟରେ ଏ ଅନ୍ତିମ ଅଧ୍ୟାୟ ଛବିଶ ଅଧ୍ୟାୟ ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି ତେଣୁ ବିଭିନ୍ନ ପ୍ରକାର ଯୋଉ ପାପ କାର୍ଯ୍ୟ କରୁଛନ୍ତି ତା ପାଇଁ ସବୁ ନର୍କ ରହିଛି ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ମହାତ୍ମନ କାମ କୃତ ତା ଲୋଭ ତସ୍ମାଦ ତେଜେ ଏ ତିନୋଟି ହଉଛି ନର୍କକୁ ଯିବା ପାଇଁ ଆମର ଏଠି କାନାଡାରେ ଆମେ ଦେଖୁଛେ ପାଶ୍ଚାତ୍ୟ ଜଗତରେ ବହୁତ ଗାଡି ଚାଲୁଛି ବହୁତ ସ୍ପିଡରେ ଚାଲୁଛି ବହୁତ ସୁନ୍ଦର ରାସ୍ତା ସବୁ ନିର୍ମାଣ କଲେ ହାଇୱେ ଇତ୍ୟାଦି କେତେ ପ୍ରକାର ବ୍ରିଜ ସବୁ ଓଭର ବ୍ରିଜ ସବୁ ରହିଛି କେତେ କଣ ରହିଛି ପାଇଁ ଗାଡି ଚାଲୁଛି କିନ୍ତୁ ଏ କୁଆଡେ ଯାଉଛନ୍ତି ସେଇଭଳି ଭାବେ ନର୍କକୁ ଯିବା ପାଇଁ ଗାଡି ଚାଲୁଛି ବ୍ୟବସ୍ଥା କରିଛନ୍ତି ଭଗବାନ ସେ କଣ ନା କାମ କ୍ରୋଧ ଏଇଟାକୁ ତ୍ୟାଗ କରିବା ପାଇଁ ପଡିବ କେମିତି ତ୍ୟାଗ କରିବା କାମ କ୍ରୋଧ ଲୋଭକୁ ଆମେ ତ୍ୟାଗ କରିପାରିବା ନାହିଁ କିନ୍ତୁ ଭଗବାନ କହିଲେ ତ୍ୟାଗ କରିବା ପାଇଁ ତାହେଲେ କଣ କରିବା ନା କାମକୁ ଆମ ଭକ୍ତମାନେ ସେଟା ବର୍ଣ୍ଣନା କେମିତି ତ୍ୟାଗ କରିବା କାମଟା ହଉଛି କଣ ନା କାମ କୃଷ୍ଣ କର୍ମ ଅର୍ପଣେ ଏଇ ଯୋଉ କାମ ରହିଛି ବହୁତ ପ୍ରକାର କାମନା ରହିଛି ଆମେ ଦେଖୁଛେ ପାଶ୍ଚାତ୍ୟ ଜଗତ ଲୋକମାନେ କିଭଳି ଭାବେ ବିଭିନ୍ନ ପ୍ରକାର କାମନା କରୁଛନ୍ତି ଏମିତି କରିବି ସେମିତି କରିବି ସେମିତି କରିବି ସେମିତି କରିବି ଭାରତ ବର୍ଷ ମଧ୍ୟ ସେଥିରୁ ମୁକ୍ତ ନୁହନ୍ତି ଭାରତବର୍ଷ ମାନେ ମଧ୍ୟ କାରଣ ସେମାନେ ଭକ୍ତ ଯୋଉମାନେ ନୁହନ୍ତି ସେମାନେ ଏଇଭଳି ଭାବରେ କାମନା କରିବେ କିନ୍ତୁ ଏ କାମନାଟାକୁ ଯଦି ଆମେ ଭଗବାନ ପ୍ରତି ଅର୍ପଣ କୃଷ୍ଣ କର୍ମା ଅର୍ପଣେ ଯାହା ସବୁ କାମନା ରହିଛି ଯାହା ଇଚ୍ଛା ସବୁ ରହିଛି ଭଗବାନ କୃଷ୍ଣଙ୍କ ପାଖରେ ଅର୍ପଣ କରିବା କାମ କୃଷ୍ଣ କର୍ମା ଅର୍ପଣେ ଏବଂ କ୍ରୋଧ ଭକ୍ତିଦ୍ୱେଷୀ ବିରୁଦ୍ଧରେ ଯେମିତି ଭଗବାନ ହନୁମାନ ଭଗବାନ ରାମଚନ୍ଦ୍ରଙ୍କର ଭକ୍ତ ଯିଏକି ଲଙ୍କାକୁ ଯାଇ ପୋଡ଼ିଦେଲେ ତାଙ୍କ କ୍ରୋଧ ପ୍ରକାଶ କରିଦେଲେ ଏବଂ ଲୋଭ ହଉଛି ହରି ସଙ୍ଗେ ସାଧୁ ସଙ୍ଗେ ହରି କଥା ଏ ଲୋଭଟାକୁ ଏଇଭଳି ବ୍ୟବହାର କରିବା ଲୋଭ ସାଧୁ ସଙ୍ଗେ ହରି କଥା ତେଣୁ ଆମେ ଆଉ ନରକକୁ ଯିବା ପାଇଁ ନାହିଁ, ଯିବା ନାହିଁ ପାଇଁ ପାଇଁ ଦୌଡ଼ି ଯିବା ଚାଲିଯିବା ନାହିଁ, ଆମେ ଭଗବତ ଧାମକୁ ଯିବା। ଶୀଘ୍ର ସେଇଭଳି ଭାବରେ ଭଗବତ ଧାମକୁ ଯିବା। ବୈକୁଣ୍ଠ ବର୍ତ୍ତମାନ ସବୁ ଆମେ କହିଥିଲେ ବୈକୁଣ୍ଠ, ଆମେ ବର୍ତ୍ତମାନ ଯୋଉ କଥା କହୁଛେ ବୈକୁଣ୍ଠ ବର୍ତ୍ତମାନ କଥା। ଏ ବୈକୁଣ୍ଠ ବର୍ତ୍ତମାନରେ ବୈକୁଣ୍ଠ ରାସ୍ତାରେ ଆମେ ଯାଉଛେ, ବହୁତ ସ୍ପିଡ୍ରେ ଯାଉଛେ, ବହୁତ ସ୍ପିଡ୍ରେ। ତେଣୁ ଏଇଭଳି ଭାବରେ ବର୍ଣ୍ଣନା କରିକି ଷଷ୍ଠ ସ୍କନ୍ଧ ଆରମ୍ଭ ହବ। ଷଷ୍ଠ ସ୍କନ୍ଧ ଆମେ କହିଛେ ଭଗବାନ ବକ୍ଷ ପ୍ରଦେଶ, ଏବଂ ଷଷ୍ଠ ସ୍କନ୍ଧ ହଉଛି ଆର ବିଷୟବସ୍ତୁ ହଉଛି ପୋଷଣ, ଭଗବାନ ତାଙ୍କର ଭକ୍ତିଙ୍କୁ ରକ୍ଷା କରନ୍ତି। ତେଣୁ ଏଇ ନରକ ମହାନଙ୍କ ବିଷୟରେ ଶୁଣିକିରି ପ୍ରହ୍ଲାଦ ମହାରାଜଙ୍କର ମନରେ, ଏ ଆମର ହରିକ୍ଷିତ ମହାରାଜ ଶୁଣୁଛନ୍ତି ଯେତେବେଳେ, ସେତେବେଳେ ସେ ତାଙ୍କର ଚିନ୍ତା କରୁଛନ୍ତି କେମିତି ଆମର ପ୍ରଜାମାନେ ଉଦ୍ଧାର ପାଇବେ। ଯଦିଓ ତାଙ୍କର ଆଉ 4-5 ଦିନ ଆୟୁଷ ଅଛି, କିନ୍ତୁ ତଥାପି ସେ କହୁଛନ୍ତି ପ୍ରଜାମାନେ କେମିତି ଉଦ୍ଧାର ପାଇବେ। ତେଣୁ ସେ ପ୍ରଶ୍ନ ପଚାରୁଛନ୍ତି, କ୍ୱଚିତ୍ ନିବର୍ତ୍ତିତ ଭଦ୍ରା କ୍ୱଚିତ୍ ଚରତି ତତ୍ ପୁନଃ ପ୍ରାଶ୍ଚିତ ମନୀଷ କୁଞ୍ଜର ଶୌଚବ। ପାପରୁ ତ କେହି ମୁକ୍ତ ହେଇପାରିବେ ନାହିଁ, ତାହେଲେ କେମିତି ସେମାନେ ନରକରୁ ଉଦ୍ଧାର ପାଇବେ? ତେଣୁ ସୁଖଦେବ ଗୋସ୍ୱାମୀ 3 ପ୍ରକାର ପ୍ରାୟଶ୍ଚିତ କଥା କହିଛନ୍ତି, କର୍ମ ପ୍ରାୟଶ୍ଚିତ, ଜ୍ଞାନ ପ୍ରାୟଶ୍ଚିତ ଏବଂ ଭକ୍ତି ପ୍ରାୟଶ୍ଚିତ। ତେଣୁ କର୍ମ ପ୍ରାୟଶ୍ଚିତ ଯେତେବେଳେ ବିଷୟରେ କହୁଛନ୍ତି, ସେତେବେଳେ ପରୀକ୍ଷିତ ମହାରାଜ ସେ ସନ୍ତୁଷ୍ଟ ହଉନାହାନ୍ତି। ସେ କହୁଛନ୍ତି ଯେଉଁମାନେ ପ୍ରାୟଶ୍ଚିତ କଲେ ମଧ୍ୟ ସେମାନେ ପୁଣି ସେଇ ପାପ କାର୍ଯ୍ୟ କରୁଛନ୍ତି। ତେଣୁ ଜ୍ଞାନ ପ୍ରାୟଶ୍ଚିତ ବିଷୟରେ କହୁଛନ୍ତି, କଣ ଜ୍ଞାନ ପ୍ରାୟଶ୍ଚିତ ହଉଛି କଣ ନା, ତପସା ବ୍ରହ୍ମଚର୍ଯ୍ୟେଣ ସମେନ ଚ ଦମେନ ଚ ତ୍ୟାଗେନ ସତ୍ୟ ଶୌଚାଭ୍ୟାମ ଜମେନ ନିୟମେନ ବା। ଏଭଳି ଭାବରେ ଜ୍ଞାନ ତପସ୍ୟା, ବହୁତ ତପସ୍ୟା, କଠିନ ତପସ୍ୟା କରୁଛନ୍ତି ସେମାନେ, କିନ୍ତୁ ଦେହ ଭା ବୁଦ୍ଧିଜଂ ଧୀରାଙ୍ଗ ଧର୍ମଜ୍ଞାନ ସଦୟାନ୍ୱିତା କ୍ଷିପତି ଏବଂ ମହଦପି ବେଣୁ ଗୁଣ୍ମ ଇବାନ। କିନ୍ତୁ ଜ୍ଞାନ ପ୍ରାୟଶ୍ଚିତ କିଭଳି ଭାବରେ ନା, ଯେମିତି ବେଣୁ ଗୁଣ୍ମ ବାଉଁଶ ଗଛ ଯୋଉ ଯଦି ନିଆଁ ଲାଗିଗଲା ସେ ନଷ୍ଟ ହେଇଯିବ, କିନ୍ତୁ ପୁଣି ଯେତେବେଳେ ବର୍ଷା ଋତୁରେ ଆସିବ, ବର୍ଷା ହବ, ସେତେବେଳେ ସେ ଗଜା ବାହାରିବ, ବେଣୁ ଗୁଣ୍ମ ଇବାନ। ତେଣୁ ସେଥିରେ ମଧ୍ୟ ପରୀକ୍ଷିତ ମହାରାଜ ସନ୍ତୁଷ୍ଟ ହଉନା। ତେଣୁ ଭକ୍ତି ବିଷୟରେ କହିଲେ, ଭକ୍ତି ପ୍ରାୟଶ୍ଚିତ ଏଭଳି ଭାବରେ ନା, କେଚିତ୍ କେବଳ ଅଭକ୍ତିଆ ବାସୁଦେବ ପରାୟଣ ଏବଂ ଦୁର୍ନନ୍ତି କାଷ୍ଣ ନିହାର ମିହ ଭାସ୍କର। ଯେଉଁଭଳି ଭାବରେ ଆମେ ଦେଖୁଛେ ଶୀତ ଦିନେ ସବୁ କୁହୁଡ଼ି ପଡ଼ିଯାଇଥାଏ, କିନ୍ତୁ ସୂର୍ଯ୍ୟଙ୍କର ଉଦୟରେ ସେ କୁହୁଡ଼ି ଚାଲିଯାଏ। ସେଇଭଳି ଭାବରେ ଜଣେ ଭକ୍ତି କରୁଛନ୍ତି ମାନେ ସବୁ ପାପ ଚାଲିଯିବ। ଏଇ ପ୍ରସଙ୍ଗରେ ଅଜାମିଳ ପ୍ରସଙ୍ଗ ଉଦ୍ଧାର କରିଛନ୍ତି। ଅଜାମିଳ ବହୁତ ବଡ ପାପୀ ଥିଲା, 88 ବର୍ଷ ବୟସରେ ଯେତେବେଳେ ତାର ଦଶମ ପୁତ୍ର ନାରାୟଣ ନାମ ହେଇଥିଲା, ସେ ଖେଳୁଥିଲା ପାଖରେ, ସେଇ ସମୟରେ ଯମରାଜଙ୍କ 3 ଜଣ ଦୂତ ଦେଖିକିରି ସେ ଭୟ କରିଗଲେ। କନୌଜର କଥା ଇଏ, କ୍ୟାନ କୁବ୍ଜ ଦ୍ୱିଜ କଶ୍ଚିତ, ଉତ୍ତରପ୍ରଦେଶ ସ୍ଥାନ ରହିଛି କନୌଜ। କନୌଜ ବହୁତ ପ୍ରସିଦ୍ଧ ସ୍ଥାନ ରହିଛି, ବହୁତ ପ୍ରକାର ଘଟଣା ସବୁ ସେଇଠି ହଉଛି, ବହୁତ ସୁନ୍ଦର ସୁନ୍ଦର କଥା ସବୁ ରହିଛି ସେଥିରେ କନୌଜରେ କାନ୍ୟକୁବ୍ଜ। ତେଣୁ ଇଏ ଯୋଉ ରହିଛି ଯମରାଜ ଦୂତମାନ ଯେତେବେଳେ ନେବା ପାଇଁ ବସିଥିଲେ, ସେତେବେଳେ ସେ ନାରାୟଣ ପୁତ୍ରକୁ ଡାକିଲେ, ନାରାୟଣ ଆୟ। କିନ୍ତୁ ସେଇ ସମୟରେ ଭଗବାନ 4 ଜଣ ଦୂତ ଆସି, ବିଷ୍ଣୁଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ। ଏଇଭଳି ଭାବରେ ଯମଦୂତ ଏବଂ ବିଷ୍ଣୁ ଦୂତଙ୍କ ଭିତରେ ସମ୍ବାଦରେ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏବଂ ତୃତୀୟ ଅଧ୍ୟାୟ, ପ୍ରଥମ 3ଟି ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ବିଷ୍ଣୁ ଦୂତ କହିଲେ, ତମେ ଯୋଉ ନଉଛ ତାକୁ ପାପୀ ବୋଲି କହୁଛ, କିନ୍ତୁ ଅୟଙ୍ଗୀକୃତ ନିର୍ବେଶ ସବୁ ପ୍ରକାର ପ୍ରାୟଶ୍ଚିତ କରିସାରିଛନ୍ତି ନା, କେତେବେଳେ ନା ବ୍ୟାଜ ହାର ବିଭସ। ତମେ ଯେତେବେଳେ ତାକୁ ନେବା ପାଇଁ ବସିଥିଲ, ସେତେବେଳେ ସେ କଣ କହିଥିଲେ ନା, ତା ପୁତ୍ରକୁ ଡାକିଥିଲେ ନାରାୟଣ ନା, ସେ ହଉଛି ଭଗବାନ ନାମ, ନାମ ସଂସ୍ଥାନ ଘରେ ହରିଙ୍କର ନାମ ହଉଛି ନାମ ମହାତ୍ମା, ବର୍ଣ୍ଣନା କରାଯାଇଛି ନାମ ସଂସ୍ଥାନ ଘରେ। ଗୋଟିଏ ଥର କହିଲେ ନାମର ମହାତ୍ମା ଏଭଳି ସକୃତ, ଯୋଉ ଗୋଟିଏ ଥର ଯଦି ଭଗବାନ ନାମ ଉଚ୍ଚାରଣ କଲେ ସବୁକିଛି ପାପରୁ ମୁକ୍ତ ହେଇଯାଉଛନ୍ତି, ତାର ଉଦାହରଣ ଏଠି ହେଇଥାଏ। ଏଇଟାକୁ ପରୀକ୍ଷିତ ମହାରାଜ ବିଶ୍ୱାସ କରିପାରିଲେନି, ସେଥିପାଇଁ ଏଇ ଉଦାହରଣଟି ଦେଲେ। ତେଣୁ ଏଇ ପ୍ରସଙ୍ଗରେ ବିଷ୍ଣୁ ଯମରାଜ ଦୂତମାନେ ମଧ୍ୟ ବୁଝିପାରିଲେ ନାହିଁ, ଏ ନାରାୟଣ ନାମ ଉଚ୍ଚାରଣ କଲେ କଣ ଫଳ ତାର ହବ, ସେ କେତେ ପ୍ରକାର ପାପୀ ଥିଲା। ତେଣୁ ବିଷ୍ଣୁ ଦୂତମାନେ କହୁଛନ୍ତି ଯେ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି ଭଗବାନ ନାମ ଯେତେବେଳେ ଆମେ ଉଚ୍ଚାରଣ କରୁଛେ ସେତେବେଳେ କଣ ହଉଛି, ସର୍ବେଷାମ ଭଗବତାମ ଇଦମ ଏବେ ସୁନିଷ୍କୃତମ ନା, ନାମ ବ୍ୟାହରଣ ବିଷ୍ଣୁ ଯତ୍ତତ୍ ବିଷୟମତି। ଆମେ ଯେତେବେଳେ ଭଗବାନଙ୍କ ନାମ ନଉଛେ, ଭଗବାନ କଣ କହୁଛନ୍ତି, ସେତେବେଳେ ଭଗବାନ ଆମ କଥା ଚିନ୍ତା କରୁଛନ୍ତି। କଣ ଚିନ୍ତା କରୁଛନ୍ତି, ଆୟଙ୍ଗ ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି, मध्योयम योजि मोर व्यक्ति मया सर्वतो रक्षणम इति विष्णु कृष्ण नाम उच्चारक पुरुष प्रति मति भवति जे नाम उच्चारण करछन तांग प्रति भगवान मति एभरि भाव हुए तेणु गोटे श्लोक षष्ठ स्कंध द्वितीय अध्याय अणचाश श्लोक नाम महात्म ईश्वर वर्णना करवा से कारण कलि युग नाम हूँ श्रेष्ठ भागवत अंतिम से श्लोक कह नाम महात्म्य तेणु से कहते मृियमाण हर नाम गृणन पुत्र प्रचारित अजामीघा धाम कि मृत्यु मुखर पड़ी अजामीळ सब प्रकार पापी व्यक्ति पुत्र को रक्षा कर भगवान नाम नेला अश्रद्धार सहित आउ जो मैंने जीवित अवस्था रे सीधा सड़क भगवान नाम नौ पापर मुक्त होकरी एवं श्रद्धार सहित नौ कथा कौन कह तेणु तृतीय अध्याय वर्णना करमराज दूत मान बुझीपारे ना ये जो सूक्ष्म तत्व धर्म धर्म तत्व निहित गुहाया जमराज पचारे तेणु से कहल से कथा धर्म साक्षात भगवत प्रणीतम न वे विदुर से ना भी देवा न सिद्ध मुख्य आसुरा मनुष्य कुतन विद्याधर चारण दे धर्म तत्व को कही जानी पारे ना केवल द्वादश महाजन मान जानी पारे से किए किए स्वयंभु नारद शंभु कुमार कपिल मनु प्रहलाद जनक भीष्म द्वादश महाजन तेणु महाजन मान जान धर्म तत्व बहुत सूक्ष्म अन्य मैंने जानी पारे ना अधर्म धर्म मन से तमसा वृता भगवद गीता अष्टादश अध्याय भगवान कहले जो तम गुण व्यक्ति रही अधर्म को भाव धर्म बोली अजथा को अजथा कथा को भाव धर्म बोली रजगुण व्यक्ति मान तेणु धर्म तत्व साधारण सत्यगुण कथा कौन कह मुनि ऋषि मान मत जान पारती ना केवल महाजन मान ही जानते धर्म तत्व तेणु यही भाव नाम महात्म वर्णना कर चतुर्थ अध्याय वर्णना कर प्रचेता कथा चतुर्थ अध्याय प्रचेता पुत्र हूँ ये दक्ष दक्ष किए से चतुर्थ स्कंद वर्णना कर शिवजी जी शशुर दक्ष ब्रह्मा पुत्र ये तृतीय स्कंद बार अध्याय वर्णना कर जन्म विषय आम आलोचना कर से दक्ष शिवजी प्रति दोह करत्यु प्राप्त होते कि गोटे छागर मस्तक प्राप्त छेली मस्तक प्राप्त होते तेणु से जोड़ी जाऊे समस्त कहते छाग मुंड वाला से दक्ष तेणु से शरीर को त्याग कर प्रचेता पुत्र आस दक्ष दक्ष होते प्रचेता पुत्र तेणु से तपस्या विषय वर्णना कर तपस्या भगवान जहाँ संतान सृष्टि करेंगे तेणु गोटे श्लोक रही कहते षष्ठ स्कंद चतुर्थ अध्याय वर्णना कर विवाद संवाद भुव भवंती कुर्वन्ति चैषां मोरात्म मोह तस्मै नमो अनंत गुणाय भूमि भगवान विषय आम देखुचे के प्रकार कथा रही जी जो स्तर अच्छे से कह भगवान विषय से भगवद गीता सप्तम अध्याय तृतीय श्लोक भगवान कह कश्चिन मांग व्यतीत तत्व क्वचित लोक भगवान तत्व जानते तेणु यही भाव स्तुति कर भगवान गोटे उपयुक्त स्त्री प्रदान कले जहां ठारू से दस हजार पुत्र प्राप्त एम हजस्व दस हजार पुत्र प्राप्त हो पठले जाओ तुम प्रजा सृष्टि कर से गले तपस्या करने नारद मुनि आस पहले कहकर निवृत्ति मार्ग और प्रवृत्ति मार्ग दुईट मार्ग रही प्रवृत्ति ऐसा भूता नाम निवृत्ति महाफल समस्त प्रवृत्ति मार्ग रही संसार मार्ग संसार रही संसार करेंगे सब कथा रही प्रवृत्ति मार्ग किंतु जो मैंने आसक्त नुहति से निवृत्ति मार्ग रही मनर भाव को जानक नारद निवृत्ति मार्ग व्यवस्था कले निवृत्ति मार्ग जावाई सन्यास ग्रहण कले संसार को आसिले ना संसार ग्रहण कले ना तेणु दक्ष बहुत मन दुख रे पुणी एक हजार पुत्र सृष्टि करते सुबलास पटे जाओ तुम तपस्या कर भाई मान भि सन्यास हम ना संसार कर नारद मुनि सन्यास कर तेणु दक्ष नारद मुनि को अभिशाप देखते सब कथा रही तेणु ताप्रह्मा कहले तुम पुत्र सृष्टि कर ना कन्या सृष्टि कर कन्या माने सेमाने सन्यासिनी हेबे नाही, ସେମାନେ ପ୍ରିୟ ପିତା ପିଲା ଛୁଆ ସମସ୍ତ ଏ ବେଦର ମାର୍ଗ ହଉଛି ଏଇଭଳି ଭାବରେ ସବୁ ପୁରୁଷ ବ୍ୟକ୍ତିମାନେ ବ୍ରହ୍ମଚାରୀ ହେବେ ଏବଂ ସବୁ ସ୍ତ୍ରୀ ସ୍ତ୍ରୀ ଲୋକମାନେ ଗୃହ ସଂସାର କରିବେ କାରଣ ଇଏ ହଉଛି ସମସ୍ତେ ବୁଝିପାରିବେ ନାହିଁ ଏଇଟାକୁ କାରଣ ସମସ୍ତେ ସନ୍ନ୍ୟାସ ଗ୍ରହଣ କରିପାରିବେ ନାହିଁ ଅଧିକାଂଶ ଲୋକଙ୍କର ପ୍ରବୃତ୍ତି ରହିଛି ଭାଗବତ ଏକାଶକନ୍ଦରେ ଆମେ ଶିଶୁ କୋଟି କହିବା ତେଣୁ ସଂସାର ସେମାନେ ସବୁ ପତ୍ନୀ ଗ୍ରହଣ କରିବେ ତେଣୁକରି ବେଦର ନିୟମ ଅନୁସାରେ ଜଣେ ଏକ ପତ୍ନୀ କଣ ବହୁ ପତ୍ନୀ ଗ୍ରହଣ କରିବ କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କର ମର୍ଯ୍ୟାଦା ପୁରୁଷୋତ୍ତମ ତେଣୁ ସେ ଏକ ପତ୍ନୀ ଗ୍ରହଣ କରିଥିଲେ ପ୍ରକୃତରେ ଆଦର୍ଶ ହଉଛି ଜଣେ ଗୋଟିଏ ପତ୍ନୀ ଗ୍ରହଣ କରିବ ଯାହା ହଉ ଏଇଭଳି ଭାବରେ ସବୁ କଥା ରହିଛି ଷାଠିଏଟି କନ୍ୟା ସୃଷ୍ଟି କଲେ ଷାଠିଏଟି କନ୍ୟାଙ୍କୁ ବିବାହ ଦେଲେ କାହାକୁ ସବୁ ବିବାହ ଦେଲେ ଏସବୁ ରହିଛି ତେର ଜଣ କନ୍ୟାଙ୍କୁ ବିବାହ ଦେଇଥିଲେ କଶ୍ୟପଙ୍କୁ ତେଣୁ କଶ୍ୟପଙ୍କର ଯୋଉ ପୁତ୍ର ମାନେ ରହିଛନ୍ତି ଦ୍ଵାଦଶ ଆଦିତ୍ୟ କଶ୍ୟପଙ୍କ ଠାରୁ ଅଦିତ୍ୟଙ୍କର ଗର୍ଭରେ ତେର ଜଣ ବାର ଜଣ ସନ୍ତାନ ଆସିଥିଲେ ସେମାନେ ଦ୍ଵାଦଶ ଆଦିତ୍ୟ ସେମାନେ ଯୋଉ ଦେବତା ପ୍ରସିଦ୍ଧ ଦେବତା କିଏ କିଏ ସେମାନେ ବିବସ୍ୱାନ ଅର୍ଜମା ପୂଷା ତୋଷ୍ଟା ତ ସବିତ ଭାଗ ଧାଦା ବିଧାତ ବରୁଣ ମିତ୍ର ଶକ୍ର ଉରୁକ୍ରମ ଏମାନଙ୍କ ବିଷୟରେ ସବୁ କଥା ସବୁ ଆସିଛି ଏମାନଙ୍କୁ ପ୍ରଜା ସୃଷ୍ଟି କରୁଛନ୍ତି ଏସବୁ କଥା ରହିଛି ବା ତାଙ୍କର ଲୀଳା ବିଷୟରେ ବର୍ଣ୍ଣନା କରାଯିବ କିନ୍ତୁ ଆମର କଥା ହଉଛି ଏଇ ଯୋଉ ବିବସ୍ୱାନ ଅର୍ଜୁନ ପୂଷା ତୋଷ୍ଟା ସବିତ ଭୋଗ ଧାଦା ବିଧାତା ବର୍ଣ୍ଣ ଇନ୍ଦ୍ର ଶକ୍ର ଶକ୍ର ହଉଛି ପୁରନ୍ଦର ମିତ୍ର ଶକ୍ର ଉରୁକ୍ରମ ଶକ୍ର ହଉଛି ପୁରନ୍ଦର ପୁରନ୍ଦର ହଉଛନ୍ତି ଇନ୍ଦ୍ର ତେଣୁ ଇନ୍ଦ୍ରଙ୍କ ବିଷୟରେ କଥା ଆସିଗଲା ବର୍ତ୍ତମାନ ଇନ୍ଦ୍ର ବର୍ତ୍ତମାନ ସ୍ୱର୍ଗଲୋକରେ ବହୁତ ଐଶ୍ୱର୍ଯ୍ୟ ରହିଛି ଐଶ୍ୱର୍ଯ୍ୟରେ ମଦମତ ହେଇକରି ତାଙ୍କର ଗୁରୁଦେବ ଥରେ ଆସିଲେ ବୃହସ୍ପତି ଆସିଲେ ତାଙ୍କୁ ସମ୍ମାନ ଜଣେଇଲେ ନାହିଁ ତେଣୁ ଗୁରୁଦେବ ଚାଲିଗଲେ ଏ କଥା ଯେତେବେଳେ ଜାଣିଲେ ଅସୁରମାନେ ଆକ୍ରମଣ କରି ଦେବତାମାନେ ବିଦାୟ କରିଦେଲେ ସ୍ୱର୍ଗଲୋକରୁ ତେଣୁ ଦେବତାମାନେ ବ୍ରହ୍ମାଙ୍କର ଶରଣରେ ଗଲେ ବ୍ରହ୍ମା କହିଲେ ତମେ ଏଇଭଳି ଭାବରେ ମତ ଏହି ସୁଳିଆ କାର୍ଯ୍ୟ କଲ ବର୍ତ୍ତମାନ ଆଉ କଣ କରାଯିବ ଜଣେ ଆଉ ଜଣେ ଗୁରୁ ଗ୍ରହଣ କର ସେ ହେଉଛନ୍ତି ତୋଷ୍ଟା ତୋଷ୍ଟାଙ୍କର ପୁତ୍ର ବିଶ୍ୱରୂପ ତୋଷ୍ଟା ହଉଛନ୍ତି ଆମେ କହିଲେ ନା ଆଦିତ୍ୟ ଭିତରେ ଜଣେ ତୋଷ୍ଟା ରହିଛନ୍ତି ଇନ୍ଦ୍ରଙ୍କର ଭାଇ ତାଙ୍କର ପୁତ୍ର ହଉଛନ୍ତି ବିଶ୍ୱରୂପ ତାଙ୍କର ବହୁତ ଶକ୍ତି ରହିଛି ନାରାୟଣ ଦେଲେ ନାରାୟଣ କଣ ତ କୁହନ୍ତି ନାରାୟଣ କବଚ ବହୁତ ପ୍ରସିଦ୍ଧ କବଚ ରହିଛି ଯୋଉ କବଚକୁ ପ୍ରାପ୍ତ ହେଇକରି ଇନ୍ଦ୍ର ଅସୁରମାନଙ୍କ ବିରୁଦ୍ଧରେ ଜୟଲାଭ କଲେ କିନ୍ତୁ ଇଏ ଯୋଉ ବିଶ୍ୱରୂପ ଦେବତାମାନଙ୍କୁ ଯଦି ଯଜ୍ଞ ପ୍ରଦାନ କରୁଥିଲେ ତାଙ୍କର ବୃଦ୍ଧି ପାଇଁ କିନ୍ତୁ ତାଙ୍କର ମା ହଉଛନ୍ତି ଅସୁର କୂଳରେ ତେଣୁ ତାଙ୍କ ପାଇଁ ମଧ୍ୟ ସେ ଯଜ୍ଞ ବିଭାଗ ପ୍ରଦାନ କରୁଥିଲେ ଏଇଟାକୁ ଦେଖିକିରି ଇନ୍ଦ୍ର ତାଙ୍କୁ ହତ୍ୟା କରିଦେଲେ ସେଥିରେ ହତ୍ୟା କରିଦେଲେ ବିଶ୍ୱରୂପ ହତ୍ୟା କରିଦେଲେ ସେତେବେଳେ ତାଙ୍କ ପିତା ତୋଷ୍ଟା ଇନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଗୋଟେ ଯଜ୍ଞ କଲେ ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ କିନ୍ତୁ ଏ ମନ୍ତ୍ର ଯୋଉ ପାଠ ହଉଥିଲା ଟିକେ ଠିକ ଭାବରେ ପାଠ ନ ହେଇଥିବାରୁ ସେ ଯୋଉ ଆସିଲେ ବୃତାସୁର ସେ ଇନ୍ଦ୍ରଙ୍କୁ ହତ୍ୟା କରିବା ପରିବର୍ତ୍ତେ ଇନ୍ଦ୍ର ତାଙ୍କୁ ହତ୍ୟା କଲେ ଏସବୁ କଥା ଆସିବ ଲୀଳା ସବୁ ରହିଛି ତେଣୁ ଏଇ ଯୋଉ ବୃତାସୁର ଯେତେବେଳେ ସୃଷ୍ଟି ହେଲେ ସେତେବେଳେ ଦେବତାମାନେ ଏତେ ଚେଷ୍ଟା କଲେ ତାଙ୍କୁ ସେ ସବୁ ଅସ୍ତ୍ରକୁ ଗିଳିଦେଲେ ଦେବତାମାନଙ୍କୁ ସବୁ ଅସ୍ତ୍ରକୁ ଗିଳିଦେଲେ ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି କଣ ଭାଗବତରେ ଶ୍ରେଷ୍ଠ ସୁନ୍ଦରୀ ସେ ବର୍ଣ୍ଣନା କରାଯାଇଛି ଯେ ସେ କହୁଛନ୍ତି ଅବିସ୍ମିତ ପରିପୂର୍ଣ୍ଣ କାମ ଶନି ବଲାଭେନ ସମଂ ପ୍ରଶାନ୍ତମ ବିନୋପସପଟ ପରଙ୍ଗି ବାରିଶ ଷୋଳାଙ୍ଗୁଳି ନାଦି ସିନ୍ଧୁ ଆଜିକାଲି ଲୋକମାନେ ଭବସାଗର ପାର ହେବା ପାଇଁ ବହୁତ ପ୍ରକାର ଆଶ୍ରୟ ନେଇଛନ୍ତି ସୋଲାଙ୍ଗୁଳ କୁକୁର ଲାଙ୍ଗୁଳକୁ ଯଦି ଆଶ୍ରୟ ନବ ଜଣେ ସିନ୍ଧୁକୁ ପାର ହେଇପାରିବ ଭଗବାନ ଛାଡ଼ିଦେଲେ ଆଉ କେହି ରକ୍ଷା କରିପାରିବେ ନାହିଁ ତେଣୁ ଯାହା ହଉ ଭଗବାନ ତାଙ୍କୁ ଆସି ଉପସ୍ଥିତ ହେଇକିରି ଭଗବାନ ପ୍ରାର୍ଥନା କଲେ କେମିତି ଆମେ ଉଦ୍ଧାର ପାଇବୁ ଏଠାରୁ ବୃତ୍ରାସୁର ଠାରୁ ତେଣୁ ଭଗବାନ କହିଲେ ଯାହା ହଉ ତମେ ଦଧିଚି ମୁନିଙ୍କ ପାଖକୁ ଦଧିଚି ମୁନିଙ୍କର ଅସ୍ଥି ପାଇଁ ପ୍ରାର୍ଥନା କରିବ ସେ ଅସ୍ଥି ପ୍ରଦାନ କଲେ ସେ ଅସ୍ଥିରେ ତମେ ନିର୍ମାଣ କରିବ ବଜ୍ର ଯୋଉ ବଜ୍ରରେ ସେ ମୃତ୍ୟୁବରଣ କରିବେ ଏଇଭଳି ଭାବରେ କଥା ରହିଛି ବିସ୍ତାର ଭାବରେ ଆମେ ସଂକ୍ଷେପରେ କହୁଛେ ତେଣୁ ଦଧିଚି ମୁନି ତାଙ୍କର ଅସ୍ଥିକୁ ପ୍ରଦାନ କଲେ ସମଗ୍ର ସମାଜର କଲ୍ୟାଣ ପାଇଁ ଦେବ ସମାଜର କଲ୍ୟାଣ ପାଇଁ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ସେ ତାଙ୍କ ଶରୀରକୁ ତ୍ୟାଗ କରିଦେଲେ ये होची परोपकार जो जहांकर आस्तेरे इंद्र सृष्टि कले वज्र भगवत गीता भगवान कर आयुधान वज्र मुझे आयुधमान वज्र तेणु से वज्र रे ताकू हत्या करछन्दि युद्ध करछन्दि एवं से युद्ध रे ये जो रहिछन्दि जो भगवान स्तुति करछन्दि प्रसिद्ध स्तुति रही गोटे पुराण वर्णना कर भागवत जो वृत्त स्तुति रही वृत्त स्तुति हूँ एत महान एत प्रसिद्ध स्तुति रही आम गोटे श्लोक पाठ करवा कहत पक्ष मातर स्तन्य वत्सरा प्रिया प्रिय विशद प्रसन्न मनो अरविंदाख्य दुर्ख हे अरविंदाख्य मोर मन आप सब लगे रो कि भाव न अजात पक्षा जहां जो छोट पक्षी जहात होती डेणा ही ना से माँ को अपेक्षा कर रही माँ खाद्य दल से बचे ना मृत्युबरण करेंगे तापर चिंता कर खाली निजर आम चिंता करचे निजर स्वार्थ हूँ तेणु तापर आ गोटे श्लोक चिंता कले स्तन्य जता वत्सतरा क्षुदाता वत्सतरा जन्म हूँ बाछुरी जन्म हूँ सी मध्य माँ को उपर निर्भर कर माँ को स्तन्य पान कले सी बचे अपेक्षा कर रही थे माँ आसवे एवं तापर चिंता करसंती ये खाली मो विषय चिंता करछि भगवान विषय में चिंता कर ना तेणु आ गोटे उदाहरण देले सीटा कौन ना प्रिया प्रिय विषतम कृष्ण जो भाई भाव जन पत्नी बा स्त्री लोकर स्वामी बाहर रही तेणु से अपेक्षा कर आसवे मुझे सेवा करी ये चिंता कर तेणु ये प्रभु मोर मन सब आप लग अनविंदाक्ष दुर्ख स्थान सब दर्शन करने अपेक्षा कर रही थी ये भाव स्तुति शुणिकापर अवश्य इंद्र बध कले तो कि सी इंद्र को गिड़ी दे इंद्र पुणी से नारायण कवच पाठ करके हत्या करके पुणी पेट भितर आसिले ये सब कथ रही यही जो सुखदेव गोस्वामी परीक्षित महाराज को कहते परीक्षित महाराज आश्चर्य होश्वरकुमार जन्म होकर भाव जन उन्नत भक्त केमती हेले तेणु से कहते मुक्ता नाम सिद्धा नाम नारायण परायण सुदुर्लभ प्रशांत आत्मा कोटी सभी महामुने जो मैंने रही जो मैंने कौन मुक्ता नाम ज्ञानी मान मुक्त हो जाऊ ऊर्ध रही योगी मान ये योग सिद्धि प्राप्त होती ऊर्ध हो भक्त ये कोटी व्यक्ति मान भितर ये जन व्यक्ति मिलवा कष्ट तेणु ये भाव से आश्रय सुखदेव गोस्वामी कहते प्रकृत ये थे जन राजा थे चित्रकेतु जहां कोटे राणी थे कि गोटे पुत्र नथिले थारे अंगिरा ऋषि एवं अंगिरा ऋषि आसते उद्धार करने अंगिरा ऋषि आसते भगवान संबंध कहीकि भगवत मार्ग ने प्रेरण करेंगे कि भाव आसक्त रही थे सी कहले मत गोटे पुत्र दिं तेणु से कौन ज्ञान उपदेश दे तेणु पुत्र प्राप्त हवा सब व्यवस्था कर उपदेश दे चली गल किंतु ये जो पुत्र प्राप्त हेले ये कोटे ज्येष्ठ राणी से पुत्र प्राप्त होते जहां प्रति से पुत्र प्रति एत आसक्ति थिला से भी राणी को भल पाइले लक्ष अनेश हजार नौश अनेश को भूली गल तेणु अन्य मैंने सब मिसिकी से पिता पिला को हत्या करदे तेणु से पिला जो मृत्युबरण कला तार मृत्यु समस्त रोदन कर रोदन कर मिथ्या भाव कंदन कर अंगिरा ऋषि नारद मुनि आसी पहुंची गले अंगिरा ऋषि आसिक सब ज्ञान नारद मुनि मंत्र प्रदान कले जो मंत्र पाठ कर पिला को बचेदे बचेदेला से कहले मोर किए पिता किए माता घूरी बोलु शुणी ज्ञान आसला ज्ञान ग्रहण कले समस्त ज्ञान ग्रहण करें अंगिरा ऋषि कहले मुझे तुम ज्ञान प्रदान कर ग्रहण कल ना कहीं तुम ये भाव आसक्त थी तेणु बर्तमान भगवान व्यवस्था ये पुत्र विरह तुम जो रही बर्तमान ज्ञान ग्रहण कर नारद मुनि मंत्र प्रदान कले जो मंत्र प्राप्त होकर भगवान कौन शंकर्षण दर्शन कले ଶଙ୍କର୍ଷଣ ତାଙ୍କୁ ଗୋଟେ ବିମାନ ପ୍ରଦାନ କଲେ, ଯୋଉ ବିମାନରେ ସେ ଚାରିଆଡେ ବୁଲିଲେ ଭଗବାନ ଗୁଣଗାନ କରି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏଇ ସମୟରେ ସେ ଆସି ପହଞ୍ଚି ଗଲେ କୈଳାସ ପର୍ବତରେ। ଶଙ୍କର୍ଷଣଙ୍କର ଶିଷ୍ୟ ବା ଭକ୍ତ ହଉଛନ୍ତି ଶିବଜୀ, ଇଏ ମଧ୍ୟ ଶଙ୍କର୍ଷଣ ଗୁରୁ ଭାଇ ହେବେ। କିନ୍ତୁ ଶିବଜୀ ସେଠି କଥା କହୁଛନ୍ତି କିଭଳି ଭାବରେ, ନା ପତ୍ନୀଙ୍କୁ କୋଳରେ ବସେଇକିରି। ତେଣୁ ଦେଖିକିରି ଇଏ କହିଲେ, ଇଏ ହଉଛି ଲୋକ ଗୁରୁ, ଇଏ ସ ଲୋକ ଗୁରୁ ସାକ୍ଷାତ ଧର୍ମ ବକ୍ତା ଶରୀର ନାମ ଆସ୍ତେ ମୁଖ୍ୟ ସଭାୟାଙ୍ଗ ମିଥୁନ ଭୂମି ବାହାରି। ସାଧାରଣ ବ୍ୟକ୍ତିମାନେ ପବ୍ଲିକରେ ଯେତେବେଳେ କଥା କହିବେ, ଏଭଳି ସ୍ତ୍ରୀ ଠାରୁ ଦୂରରେ ହିଁ କଥା କହିବେ, କିନ୍ତୁ ଆଜିକାଲି ଆସିଲା ଷ୍ଟାଣ୍ଡାର୍ଡ କମିଯାଇଛି। ତେଣୁ ଲୋକମାନେ ଏଭଳି ଭାବରେ ପବ୍ଲିକରେ ସବୁ ସ୍ତ୍ରୀ ସଙ୍ଗୀତ ମିଶୁଛନ୍ତି, ପାଶ୍ଚାତ୍ୟ ଜଗତର ଲୋକମାନେ ସେମାନେ ଭାବୁଛନ୍ତି ବହୁତ ଉନ୍ନତ ବହୁତ ସଭ୍ୟ, ଏଇଭଳି ଭାବରେ ସଭ୍ୟ ଉଲଗ୍ନ ଭାବରେ ରହିଛନ୍ତି, ଏଇଭଳି ଭାବରେ ତାଙ୍କର ମିଳାମିଶା କରୁଛନ୍ତି, ଇଏ ହଉଛି ସଭ୍ୟତା, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। କିନ୍ତୁ ଇଏ ଯୋଉ ରହିଛନ୍ତି ଚିତ୍ରକେତୁ, ଇଏ ଏଇଭଳି ଭାବରେ ଯେତେବେଳେ କହିଲେ, ପାର୍ବତୀ ଦେବୀ ତାଙ୍କୁ ଅଭିଶାପ ଦେଲେ। ଏ ବହୁତ ବିସ୍ତାର ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପରେ କହୁଛେ, ଅଭିଶାପ ଦେଲେ। ତେଣୁ ସେ ହେଇକିରି ବର୍ତ୍ତମାନ ରୁତ୍ରାସୁର ହେଇଥିଲେ। ଏଇଭଳି ଭାବରେ କହିକିରି ଷଷ୍ଠ ସ୍କନ୍ଧରେ ଅନ୍ତିମରେ ଉଣେଇଶ ଅଧ୍ୟାୟରେ କେମିତି ଅଦିତି ଏମାନେ ସବୁ ତେର ଭଉଣୀ, ଦିତି ହଉଛନ୍ତି ଦୈତ୍ୟମାନଙ୍କର ମାତା, ଦିତି ତାଙ୍କର ଯୋଉ ପୁତ୍ର ଥିଲେ ଆମେ ତାଙ୍କ ବିଷୟରେ ଶୁଣିବା ସପ୍ତମ ସ୍କନ୍ଧରେ, ଚତୁର୍ଥ ସ୍କନ୍ଧରେ ମଧ୍ୟ ଶୁଣି, ତୃତୀୟ ସ୍କନ୍ଧରେ ମଧ୍ୟ ଶୁଣିଥିଲେ କିଭଳି ହିରଣ୍ୟାକ୍ଷ ହିରଣ୍ୟକଶିପୁ ତାଙ୍କର ଜାତ ହେଇଥିଲେ, ଏସବୁ ରହିଛି। ତେଣୁ ସେ କଣ କଲେ, ଯେହେତୁ ତାଙ୍କର ପୁତ୍ର ମାନଙ୍କୁ ଭଗବାନ ହତ୍ୟା କରିଥିଲେ, ସେ କହିଲେ ଇନ୍ଦ୍ର ଏସବୁ ବ୍ୟବସ୍ଥା କରୁଛନ୍ତି, ତେଣୁ ଇନ୍ଦ୍ର ବଧ ପାଇଁ ତାଙ୍କର ସ୍ୱାମୀଙ୍କୁ ସେ ଏଭଳି ଭାବରେ ସେବା କଲେ, ତାଙ୍କ ସ୍ୱାମୀ ତାଙ୍କର ସେଥିରେ ମୋହିତ ହେଇଗଲେ। ତେଣୁ କହିଲେ କଣ ବର ମାଗୁଛ, ଭାଗ ପ୍ରଦାନ କରି। ତେଣୁ ସେ କହିଲେ, ମୁଁ ଗୋଟେ ପୁତ୍ର ଚାହୁଁଛି, ପୁତ୍ର ବର ଋଣେ କଣ କିଭଳି ଭାବରେ ଇନ୍ଦ୍ର ହା ଯିବୁ ଇନ୍ଦ୍ରକୁ ହତ୍ୟା କରିବୁ, ଏଇଭଳି ଭାବେ ଶୁଣି କଣ କରିବେ। ତେଣୁ ସେ ତାଙ୍କୁ କହିଲେ, ପୁଂସବନ ମନ୍ତ୍ର କହିଲେ, ଗୋଟିଏ ବର୍ଷ କାଳ ଯଦି ଠିକ ଭାବରେ ପାଳନ କରିବ ତାହେଲେ ତମ ପୁତ୍ର ଇନ୍ଦ୍ରଙ୍କୁ ହତ୍ୟା କରିବ। କିନ୍ତୁ ଏ କଥା ଇନ୍ଦ୍ର ଜାଣିଗଲେ, ତେଣୁ ଇନ୍ଦ୍ର ବ୍ୟବସ୍ଥା କଲେ ଯେମିତି ସେ ବ୍ରତରେ ବାଧା ହବ। ତେଣୁ ସେ ଗୋଟେ ଦିନ ଠିକ ଭାବରେ ପାଳନ କରୁଥିଲେ ପୁଂସବନ ବ୍ରତକୁ, ଗୋଟେ ଦିନ ଖାଦ୍ୟ ଗ୍ରହଣ କରିକି ହାତ ପାଦ ନ ଧୋଇକି ଶୋଇପଡ଼ିଥିଲେ। ତେଣୁ ଇନ୍ଦ୍ର ତାଙ୍କ ଗର୍ଭରେ ପ୍ରବେଶ କରି ସେ ପୁତ୍ରକୁ ହତ୍ୟା କରିଥିଲେ। ଏ ପୁତ୍ର ଯୋଉ ହେଇଥିଲେ ବଜ୍ରରେ ହତ୍ୟା କରିଥିଲେ, ସାତ ହେଇଗଲେ, ପ୍ରଥମ ଥର ହତ୍ୟା କଲେ ସାତ ହେଇଗଲେ। ତାପରେ ଯେତେବେଳେ ସେମାନେ କ୍ରନ୍ଦନ କଲେ, ସେ କହିଲେ ମା ରୁ ତ କ୍ରନ୍ଦନ କରେ ନା, କହିକି ପୁଣି ଆଉ ଥରେ ତାଙ୍କୁ ବଜ୍ର ପ୍ରହାର କଲେ, ତେଣୁ ସେ ସାତରୁ ଅଣଚାଶ ହେଇଗଲେ। ତେଣୁ ସେ ଭୟ କରି ଇନ୍ଦ୍ର ସେ ଅଣଚାଶ ମାରୁତ, ତାଙ୍କ ନାଁ ହେଲା ଅଣଚାଶ ମାରୁତ ପବନ, ଯୋଉ ରହିଛି ଅଣଚାଶ ପବନ ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଦେଖିଲେ ଦିତି, ତାଙ୍କୁ କହିଲେ ତମେ ନେଇଯାଅ ତମ ସ୍ୱର୍ଗକୁ, ନହେଲେ ଇଏ ଦୈତ୍ୟ ହେଇକି ରହିବ, ବିଭିନ୍ନ ପ୍ରକାର ଉତ୍ପାଦ କରିବ। କହିକି ସେ ବର୍ତ୍ତମାନ ସେଇଠି ଏଇ ପରୀକ୍ଷିତ ମହାରାଜ ଏ ପ୍ରଶ୍ନଟି ପଚାରିଥିଲେ, ଦିତିଙ୍କର ପୁତ୍ର ସେ ଦୈତ୍ୟ ହବା କଥା, କେମିତି ସେ ସ୍ୱର୍ଗରେ ରହିଛନ୍ତି, ସେ ପବନ ଦେବତା ହିସାବରେ ରହିଛନ୍ତି। ଏସବୁ କଥା ଷଷ୍ଠ ସ୍କନ୍ଧ ଉଣେଇଶ ଅଧ୍ୟାୟ ବର୍ଣ୍ଣନା କରିକି ସପ୍ତମ ସ୍କନ୍ଧରେ ବର୍ତ୍ତମାନ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ରହୁଛି। କଣ ନା ସେ କହୁଛନ୍ତି, ଭଗବାନ ସମ ପ୍ରିୟ ସ୍ରୋତ ଭଗବାନ ଭଗବାନ ଭୂତାନାମ ସ୍ୱୟଂ ଇନ୍ଦ୍ର ସେ କଥା ଦୈତ୍ୟାନ ଅବଧିତ ବିଷମ ଯଥା, ଯଦିଓ ଭଗବାନ ସମସ୍ତଙ୍କ ପ୍ରତି ସମାନ ଏବଂ ସେ ମଧ୍ୟ ସମସ୍ତଙ୍କ ପ୍ରିୟ ସମସ୍ତଙ୍କ ସ୍ରୋତ, ତାହେଲେ ସେ କିଭଳି ଭାବରେ ବିଷମ ଭାବରେ କାର୍ଯ୍ୟ କଲେ। ଆମର ଆଜି ତୃତୀୟ ଦିବସର କଥା ହଉଛି ସପ୍ତମ ସ୍କନ୍ଧ ସେ ସଭା କଥା, କିନ୍ତୁ ଆମେ ସପ୍ତମ ସ୍କନ୍ଧ ଖାଲି ପ୍ରଥମ ଅଧ୍ୟାୟକୁ ଟଚ୍, ପ୍ରଥମ ଶ୍ଳୋକଟି ଟଚ୍ କରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭ କି, ଜନତା ଗୌରମାନନ୍ଦେ।